ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ଆଜି ରବିବାର, ଆପଣମାନଙ୍କ ରବିବାରରେ ଅନ୍ୟ ସମୟରେ କଥା ହୁଏ, ସେଥିପାଇଁ ବୋଧେ ଆଜି ବେଶୀ ଭକ୍ତ ଆସିନାହାନ୍ତି। କିନ୍ତୁ ଯାହା ବି ହଉ, ଇଏ ଭାଗବତ ବକ୍ତା ଯେଉଁ ରହିଛନ୍ତି, ଜଣେ ବକ୍ତା ଜଣେ ସୂତାରେ ମଧ୍ୟ ଭାଗବତ କଥା କୁହାଯାଇଛି। ଭାଗବତ ବର୍ଣ୍ଣନା କରାଯାଇଛି, ମା ଦେବହୂତୀ ଯେତେବେଳେ ଭଗବାନ କପିଳଦେବ ତାଙ୍କ ପୁତ୍ରକୁ ପ୍ରଶ୍ନ ପଚାରିଥିଲେ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ପାଇଁ, ତେଣୁ ସେଠି ଆଉ କେହି ନଥିଲେ, ଏକମାତ୍ର ମା ଥିଲେ ଆଉ ପୁଅ ଥିଲେ। ପୁଅ କଥା କହୁଥିଲେ, ମା ଶୁଣୁଥିଲେ। ଭାଗବତମ ଯେଉଁ ଏଇ ଭୁବନେଶ୍ୱରରେ ଆମର ଏକାମ୍ରକାନନରେ ଯେଉଁ ଶିବଜୀ କଥା କହୁଥିଲେ ଭାଗବତମ, ସେହି ସମୟରେ ଏକମାତ୍ର ତାଙ୍କର ପତ୍ନୀ ଥିଲେ, ଆଉ କେହି ନଥିଲେ। ଯାହା ହେଉ, ଆମର ବର୍ତ୍ତମାନ ସୁବିଧା ହେଉଛି ଫେସବୁକ୍ ମାଧ୍ୟମରେ ମଧ୍ୟ ସାରା ପୃଥିବୀର ଲୋକ ଦେଖିପାରିବେ, ଏଇ ଗୋଟେ ସୁବିଧା ହେଇଯାଇଛି। କଳିର ସତ୍ୟ ବହୁତ ପ୍ରକାର ଅସୁବିଧା ଅଛି, କିନ୍ତୁ କେତେ ସୁବିଧା ରହିଛି। କଳି ଯୁଗରେ ବର୍ଣ୍ଣନା କରାଯାଇଛି, କଳିଯୁଗକୁ ଅନ୍ୟ ଯେଉଁ ଯୁଗର ଲୋକମାନେ ସବୁ ଥିଲେ, ସତ୍ୟ ତ୍ରେତୟା ଦ୍ୱାପର, ଏ ତିନି ଯୁଗର ଲୋକମାନେ ଚାହାନ୍ତି କଳିଯୁଗରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା ପାଇଁ। ଭାଗବତ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର ଏ କଥାଟି କହିଛନ୍ତି, କୃତାଦିଷୁ ପ୍ରଜା ରାଜନ୍ କଳୌ ବିଚ୍ଛନ୍ତି ସମ୍ଭବା କଳୌ ଖଳୌ ଭବିଷ୍ୟନ୍ତି ନାରାୟଣ ପରାୟଣ। କଳିଯୁଗରେ ସତ୍ୟଯୁଗରେ ସବୁ ଧର୍ମର ଚାରିପାଦ ସୁରକ୍ଷିତ ଥିଲା। ଧର୍ମର ଚାରିପାଦ ହେଉଛି ତପସ୍ୟା, ଶୌଚ, ଦୟା ଏବଂ ସତ୍ୟ। ଏଇ ଚାରିପାଦ ହେଉଛି ଧର୍ମର ପାଦ। ସେହିଭଳି ଭାବରେ ଅଧର୍ମର ମଧ୍ୟ ଚାରି ପାଦ ରହିଛି, ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା। ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା ବା ମାଛ ମାଂସ ଇତ୍ୟାଦି ଯେଉଁ ଭକ୍ଷଣ କରୁଛନ୍ତି, ଇଏ ହେଉଛି ଅଧର୍ମର ପାଦ। ଭଗବତ ଗୀତାରେ ଭଗବାନ କହିଲେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟମ୍। ଭଗବତ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି, ଏଥିରେ ସବୁବେଳେ ଧର୍ମର ଗ୍ଲାନୀ ହେବ, ତେଣୁ ଧର୍ମର ଗ୍ଲାନୀ ହେବ ମାନେ ଅଧର୍ମର ଅଭ୍ୟୁଥାନ ହେବ। ତେଣୁ ପ୍ରତି ଯୁଗରେ ଭଗବାନ ଆସନ୍ତି, ଆସିକିରି ପରିତ୍ରାଣାୟ ସାଧୁନାମ ସାଧୁମାନଙ୍କୁ ସେ ତ୍ରାଣ କରନ୍ତି ବା ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଦୁଷ୍କୃତନା ବିନାଶାୟତ ଦୁଷ୍କୃତାମ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। କାଲି ସନ୍ଧ୍ୟାବେଳେ ଆମେ କହୁଥିଲେ ଚାରି ପ୍ରକାର ବ୍ୟକ୍ତି, ସେମାନେ ସବୁ ଦୁଷ୍କୃତି ନ ପାପୀ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନଙ୍କୁ ଭଗବାନ ବିନାଶ କରନ୍ତି। କିନ୍ତୁ ବିନାଶ କରିକି ତାଙ୍କ ପ୍ରତି ନିଷ୍ଠୁରତା ଆଚରଣ କରନ୍ତି ନାହିଁ, ତାଙ୍କର ମଧ୍ୟ ମଙ୍ଗଳ ବିଧାନ କରନ୍ତି। ଭଗବାନ ସବୁ ପରିସ୍ଥିତିରେ ମଙ୍ଗଳମୟ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ। ସେ କେବେ ହେଲେ ଅମଙ୍ଗଳ କରିପାରନ୍ତି ନାହିଁ, ଯାହାଙ୍କୁ ସେ ହତ୍ୟା କରନ୍ତି ବା ବିନାଶ କରନ୍ତି ତାଙ୍କୁ ଗତି ପ୍ରଦାନ କରନ୍ତି, ଶ୍ରେଷ୍ଠ ଗତି, ହତାରି ଗତିଦାୟକ ଭଗବାନଙ୍କୁ ଗୋଟେ ନାମ ହେଉଛି। ତେଣୁ ଏ ଭୌତିକ ଜଗତରେ ସବୁବେଳେ ଧର୍ମର ଗ୍ଲାନି ହୁଏ ଏବଂ ଅଧର୍ମର ଉତ୍ଥାନ ହୁଏ। ସତ୍ୟଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ତେଣୁ ସେଠି ଏସବୁ ଧର୍ମ ସବୁ ସବୁ ପ୍ରକାର ସୁବିଧା ଥିଲା। ସେଠି ଆୟୁଷ, ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ, ସ୍ମୃତି ପୂର୍ଣ୍ଣ ମାତ୍ରାରେ ଥିଲା। ଲୋକମାନଙ୍କର ଆୟୁଷ ଲକ୍ଷେ ବର୍ଷ ଥିଲା, ତେଣୁ ହଜାର ହଜାର ବର୍ଷ ଧ୍ୟାନ କରୁଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ। ସତ୍ୟଯୁଗର ଯେଉଁ ଯୁଗ ଧର୍ମ ଥିଲା, କୃତୀୟ ଯୋଦ୍ଧାୟତି ବିଷ୍ଣୁ, ସତ୍ୟଯୁଗରେ ଲୋକମାନେ ଧ୍ୟାନ କରୁଥିଲେ। ଆପଣମାନେ ଶୁଣିଥିବେ ବିଶ୍ୱାମିତ୍ର ଋଷି ହଜାର ହଜାର ବର୍ଷ 60,000 ବର୍ଷ ଧ୍ୟାନ କରୁଥିଲେ, ତପସ୍ୟା କରୁଥିଲେ, ଲୋକମାନଙ୍କର ଆୟୁଷ ଏଇଭଳି ଥିଲା, ଆମେ ଚିନ୍ତା କରିପାରିବା ନାହିଁ କଳିଯୁଗରେ ବର୍ତ୍ତମାନ ସେ ବିଷୟରେ। ତେଣୁ ଏହିଭଳି ଭାବରେ ଧର୍ମ ଆସ୍ତେ ଆସ୍ତେ ଗ୍ଲାନି ଯେତେବେଳେ ହେଉଛି, ଧର୍ମର ଚାରିପାଦରୁ ଗୋଟିଏ ପାଦ କମିଗଲା, ତେଣୁ ଗୋଟିଏ ଅଧର୍ମର ଗୋଟିଏ ପାଦ ବଢ଼ିଗଲା, ଅଧର୍ମର ଗୋଟିଏ ପାଦ ଆରମ୍ଭ ହେଲା। ତେତିଆ ଯୁଗ ସତ୍ୟପରି ତେତିଆ ଭଗବାନ ରାମଚନ୍ଦ୍ର ଆସିଲେ, ତେଣୁ ଅଧର୍ମର ଗୋଟିଏ ପାଦ ବଢ଼ିଗଲା, ଲୋକ ଆୟୁଷ ଆସ୍ତେ ଆସ୍ତେ ସବୁ କମିଗଲା। ସେଇ ଅନୁସାରେ ଆୟୁଷ ମଧ୍ୟ କମିଗଲା, ଲକ୍ଷେ ବର୍ଷ ଯେଉଁ ଆୟୁଷ ଥିଲା 10,000 ବର୍ଷ ହେଇଗଲା, ଧର୍ମ କମିଗଲା, ଅଧର୍ମ ବଢ଼ିଗଲା, ତେଣୁ ଆୟୁଷ ହରିକା ସବୁ କମିଯିବ। ସେଇଭଳି ଭାବରେ ଦ୍ୱାପର ଯୁଗରେ ଧର୍ମର ଦୁଇ ପାଦ କମିଗଲା, ତେଣୁ ଅଧର୍ମର ଦୁଇ ପାଦ ବଢ଼ିଗଲା। ଦିଉତଙ୍କ ପାନ ସ୍ତ୍ରୀଙ୍କ ସୁନ ଯେଉଁ ଅଧର୍ମର ପାଦ ରହିଛି, ଏ ଆସ୍ତେ ଆସ୍ତେ ବଢ଼ି ବଢ଼ିକା ଯାଉଛି। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଲେ, ଧର୍ମର ତିନି ପାଦ କମିଗଲା, ଅଧର୍ମର ତିନି ପାଦ ବଢ଼ିଗଲା। ତେଣୁ ତାପରେ କଳିଯୁଗ ବର୍ତ୍ତମାନ ଆସିଛି, କଳିଯୁଗରେ ଧର୍ମର ଚାରିପାଦ ନଷ୍ଟ ହୋଇଯିବ ଆସ୍ତେ ଆସ୍ତେ। ଯେଉଁ ଗୋଟିଏ ପାଦ ରହିଛି, ଆମେ କହୁଥିଲୁ ଗତକାଲି କହୁଥିଲୁ, ଯେତେବେଳେ ପରୀକ୍ଷିତ ମହାରାଜ ଯାଇଥିଲେ ଶାସନ କରିବା ପାଇଁ, ଦେଖୁଥିଲେ ଗୋଟେ କ'ଣ ଗୋଟେ ବୃଷଭ ଗୋଟେ ଷଣ୍ଢ, ତାହାର ଗୋଟିଏ ପାଦ ରହିଛି, ଚାରିପାଦରୁ ଗୋଟିଏ ପାଦ ରହିଛି, ଏବଂ ସେହି ପାଦକୁ ଗୋଟେ ରାଜା ରୂପକ ବ୍ୟକ୍ତି ତାକୁ ପ୍ରହାର କରୁଛନ୍ତି। ଗୋମିଥୁନ ଜଣେ ଗାଭୀ ମଧ୍ୟ ସେଇଠି ରହିଛି, ସେମାନେ କ୍ରନ୍ଦନ କରୁଛନ୍ତି। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ପଚାରିଲେ, ଆପଣ କିଏ କ'ଣ ଆପଣଙ୍କର ଏ ଅବସ୍ଥା କିଏ କଲା, ଧର୍ମ ରାଜା ଯିଏ ହେବେ, ଧର୍ମ ଶାସନ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରିବେ। ଭଗବତ ଗୀତାରେ ଭଗବାନ କହିଛନ୍ତି 30 ଲକ୍ଷ ପଶୁ ଅଛନ୍ତି, ତାଙ୍କ ଭିତରୁ ଭଗବାନ କହିଲେ ଗୋ ରକ୍ଷା, ଗାଭୀକୁ ଗୋଟିଏ ପଶୁର ଉଦାହରଣ, ପଶୁର ଭଗବାନ କହିଲେ ଗୋଟିଏ ପଶୁ ବିଷୟରେ, ସେ ହେଉଛି ଗାଭୀ। ଗାଭୀ ଗୋଟିଏ ଏଭଳି ପଶୁ ଯାହାର ସବୁକିଛି ମଙ୍ଗଳମୟ ପବିତ୍ର, ଏମିତିକି ତା'ର ବିଷ୍ଠା ମଧ୍ୟ ପବିତ୍ର। ଆଉ ଅନ୍ୟ କଥା କ'ଣ କହିବା, ଭଗବାନଙ୍କର ଏଭଳି ସୃଷ୍ଟି କରିଛନ୍ତି। ତେଣୁ ଗୋ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭଗବାନ। ତେଣୁ ରାଜା ଯିଏ ସେ ଭଗବାନଙ୍କ ନିତ୍ୟ ଭଗବାନ କଥା ଅନୁସାରେ ଶାସନ କରିବେ। ରାଜା ହେଉଛନ୍ତି ଭଗବାନଙ୍କର କ'ଣ, ସେ ହେଉଛନ୍ତି ଭଗବାନ ପ୍ରତିନିଧି। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ, ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ନରାଣାଂଚ ନରାଧିପମ୍। ତେଣୁ ସିଏ ଭଗବାନଙ୍କ ପ୍ରତିନିଧି ହିସାବରେ ଭଗବାନ ବିଷ୍ଣୁ ପାଳନ କରନ୍ତି। ଆମର ଏ ଭୌତିକ ଜଗତରେ 3 ଜଣ ପ୍ରସିଦ୍ଧ ଦେବତା ଅଛନ୍ତି, ଯିଏକି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା। ସୃଷ୍ଟିକର୍ତ୍ତା ହେଉଛନ୍ତି ବ୍ରହ୍ମା, ପାଳନକର୍ତ୍ତା ହେଉଛନ୍ତି ବିଷ୍ଣୁ, ଏବଂ ସଂହାରକର୍ତ୍ତା ହେଉଛନ୍ତି ଶିବଜୀ, ବ୍ରହ୍ମା ବିଷ୍ଣୁ ଶିବ। ତେଣୁ ଇଏ ଯେଉଁ ପାଳନକର୍ତ୍ତା ବିଷ୍ଣୁ ପାଳନ କରିବେ, ବିଷ୍ଣୁ ହେଉଛନ୍ତି ସ୍ୱୟଂ ଭଗବାନ, ବ୍ରହ୍ମା ଶିବ ଏମାନେ ସବୁ ଭଗବାନଙ୍କ ସହିତ ସମାନ ହୋଇପାରିବେନି। ଯଦି ଶିବ ହେଉଛନ୍ତି ଭଗବାନ ବିଷ୍ଣୁ, କିନ୍ତୁ ସେ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି, ସେତେବେଳେ ସେ ଶିବରେ ପରିଣତ ହୋଇଯାଆନ୍ତି। ତେଣୁ ସେ ବିଷ୍ଣୁଙ୍କର କାର୍ଯ୍ୟ ଆଉ କରିପାରିବେ ନାହିଁ, ଯାହା ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି। କ୍ଷୀରଂ ଯଥାଦି ବିକାରଂ ବିଶେଷ ଯୋଗାତ୍ ସଂଜାୟତେ ନହି ତଥା ପୃଥଗସ୍ତି ହେତୋ ଯାହାସଂ ଭୂତାମବିତଃ ସମବେଦି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଯେମିତି କ୍ଷୀରରେ ଅମ୍ଳ ମିଶେଇ ଦେଲେ ସେଇଟା ଦହିରେ ପରିଣତ ହୋଇଯାଏ, ଆଉ ସେ କ୍ଷୀରର କାର୍ଯ୍ୟ କରିବ ନାହିଁ, କିନ୍ତୁ ଦହିରେ ମଧ୍ୟ ବହୁତ ଉପକାରିତା ରହିଛି। ଆମେ କ୍ଷୀର ଜାତୀୟ ପଦାର୍ଥ ଖାଦ୍ୟ ଖାଇକରି ଯଦି ପେଟ ହଜମ ହୋଇପାରିଲା ନାହିଁ, ପଦହଜମ ହୋଇଗଲା, ତାହେଲେ ଦହି ଜାତୀୟ ପଦାର୍ଥ ଖାଇଲେ ସେଇଟା ପୁଣି ଠିକ୍ ହୋଇଯିବ। ଆମୟ ଯଶ ଭୂତାନାମ ଜାୟତେ ଯେନ ସୁବ୍ରତ, ଏ ପ୍ରଥମ ସ୍କନ୍ଧ 5ମ ଅଧ୍ୟାୟରେ ଏଇ ଶ୍ଳୋକଟି କହିଛନ୍ତି ଶିବ ସୁଖଦେବ ଗୋସ୍ୱାମୀ ବ୍ୟାସଦେବଙ୍କୁ କହିଛନ୍ତି। ଯେଉଁଭଳି ଭାବରେ ଆମେ କ୍ଷୀର ଜାତୀୟ ପଦାର୍ଥ ଅଧିକା ହୋଇଗଲେ ବଦହଜମ ହୋଇଯିବ, କିନ୍ତୁ ସେଇ କ୍ଷୀରରୁ ଜାତ ଦହି ଯଦି ଆମେ ଗ୍ରହଣ କରିବା, ତାହେଲେ ସେ ବଦହଜମ ଦୂର କରିବ। ଦହିରେ ମଧ୍ୟ ବହୁତ ଉପକାରିତା ଅଛି, କିନ୍ତୁ ସିଏ ଆଉ କ୍ଷୀରର କାର୍ଯ୍ୟ କରିପାରିବ ନାହିଁ। ସେଇଭଳି ଭାବରେ ଶିବ ତତ୍ତ୍ୱ ହେଉଛନ୍ତି ସେଇଭଳି ଭାବରେ। ତେଣୁ ବିଷ୍ଣୁଙ୍କ ସହିତ କେହି ସମାନ ନୁହନ୍ତି। ଆମେ ସବୁଦିନ କହୁଛେ କିଏ କେଉଁ ନମ୍ବର ଦ୍ୱିତୀୟ ନମ୍ବର ଅପରାଧ, ବିଷ୍ଣୁଙ୍କ ସହିତ ଶିବ ଏବଂ ବ୍ରହ୍ମା ଆଦି ଦେବତାମାନଙ୍କୁ ବିଷ୍ଣୁଙ୍କ ନାମ ସହିତ ସମାନ ବା ତାଙ୍କଠାରୁ ସ୍ୱତନ୍ତ୍ର ବିଚାର କରିବା, ଏ ଗୋଟେ ଅପରାଧ, ନାମ ଅପରାଧ। तेणु ये जो भगवान विष्णु पालन करिवे ब्रह्मा सृष्टि करिवे शिवजी संहार करिवे पालन करिया बहुत कष्ट आमर मंदिर हो गला जगन्नाथ रही गले किंतु पूजा पूजी ये करिया बहुत कष्ट तैयारी करिया तो बहुत सहज आ ध्वस करिया कथा कौन कहिवा तेणु पालन करिवाटा हूँ कष्ट डेली पालन हो सका उठिले गोविंदम आदि पुरुष तमहं वदामि गोविंद आदि पुरुष तमहं वदामि किंतु आम पाई भगवान का सेवा जो मिलुची ये आम पाई कष्ट नुहे आनंद आनंद वर्धन होची भगवान सेवा रे छाड़दे आउ कौन सी आनंद पर पथा ना बहुत भागवतम रे ब्रह्मा एटा को देखिले ब्रह्मा तांकर ब्रह्म लोक रे चिंता करसन सब केमिति ब्रह्मा सृष्टिकर्ता बहुत प्रजा मान सृष्टि करसन प्रजापति से कौन से पितामह पितामह ब्रह्मा पितामह समस्त पितामह पिता से तेणु यही भाव ब्रह्मा चिंता करसन मोर संतान मैंने केमिति आनंद रहिबे तेणु भौतिक जगत जो सृष्टि करसन भगवान से सृष्टि समय वेद को सृष्टि कर कहीं लोक मैंने वेद नीति अनुसार कार्य करेंगे कि वेद लक्ष लक्ष श्लोक अच्छा कौटा प्रकृत श्रेय जिनस श्रेष्ठ वस्तु कौटा से ब्रह्मा गोटे थे चिंता कले ब्रह्म लोक सत्य लोक ब्रह्मा चेष्टा प्रथम स्कंद को वर्णना कर वर्णना कर प्रथम स्कंद सप्तम अध्याय वर्णना कर सप्तम अध्याय जे द्वितीय स्कंद द्वितीय अध्याय वर्णना कर ब्रह्मा कौन कले समग्र वेद लक्ष लक्ष श्लोक अच्छा भर इच्छा है जानापी श्रेष्ठ वस्तुटा कौटा आम देखा सब भौतिक जगत हो जहाँ सबसे तीन प्रकार कथा रही गोटे हूँ अधम गोटे हूँ मध्यम गोटे हूँ उत्तम उत्तम जो मैंने फास्ट प्राइज फास्ट सेकेंड थर्ड प्राइज सब पाइस सब रही अधम मध्यम उत्तम सब सब कैटेगोरी रही तेणु से भाव वेद बहुत जिनस रही सब श्रेष्ठ वस्तुटा कौटा ब्रह्मा कौन कले समस्त वेद को अध्ययन कले चारि मुख तर आठटी नयन रही आठटी चक्षु रही तेणु ये सब देखिले भगवान ब्रह्मकार स्नेहा त्रिमुख्य अनुख्या तीन गोटे थर पाठ कले सब वेद को पाठ करी तार सार कथाटा कौन जान ले सी कारण ये प्रश्न टी पचारे समस्त शास्त्र सारा कहतु यहाँ सौनक ऋषि पचारिंट सुत गोस्वामी को छटी प्रश्न भागवत प्रथम स्कंद प्रथम अध्याय से प्रश्न सब रही छटी प्रश्न जो प्रश्न उत्तर में सुत गोस्वामी भागवत कही प्रथम प्रश्नटा थी केमी आम श्रेय प्राप्त हवा लोक मैंने श्रेयटा विषय प्राय चिंता करते ना प्रेय विषय चिंता करती सका उठे केमी चिकेन फिकेन आनिकी आनंद प्राप्त हवा ये प्रेय जो वस्तु यहाँ जे आम के असुविधा हम आम जो नर्कू जा बाट खोली जाऊा किए जानूंट ए जो श्रेय वस्तु कौनटा जानापी ये प्रश्न पचारे एवं परीक्षित महाराज मत से प्रश्न पचार सुखदेव गोस्वामी को तेणु ब्रह्मा मत चिंता कर लोक मान केमी श्रेय हम श्रेष्ठ वस्तु केमी से प्राप्त हे तेणु सी कौन कले ना भगवान ब्रह्म का स्नेह ना ब्रह्म कहले वेद वेद को पूर्ण भाव से सब निजे मुखर वेद बाहर भगवान वेद कही चारोटी श्लोक सब ज्ञान दे ब्रह्मा ये सब वेद को सब जानी ये भागवत जो वेद सार जिन चार श्लोक कही तेणु वेदे जो लक्ष लक्ष श्लोक रही ऋग्वेद सामवेद यजुर्वेद अथर्वेद विभिन्न उपनिषद इत्यादि ये सब को अध्ययन कले ब्रह्म त्रिणमुख्य अनुख्या तीन बार गोटे थर पाठ करी जान लें सार वस्तुटा जब निर्णय कले से सार तथा भी कहले ना आउ थे भूल भाला कि कौन छाड़देली कि कहीकि पुणी आउ थे पढ़ले ब्रह्मा ଆଉ ଥରେ ପଢ଼ିଲେ ଦୁଇବାର ପଢ଼ିଲେ ଦୁଇବାର ପଢ଼ିଲେ ଯାହା ପ୍ରଥମ ଥର ପଢ଼ିକିରି ଯେଉଁଟା ଜାଣିଲେ ସାର ବସ୍ତୁ, ସେକେଣ୍ଡ ଟାଇମ୍ ମୋତେ କହିଲେ ହଁ ଏଇଟା ସାର, ତଥାପି କହିଲେ ନା ଆଉ ଥରେ ପଢ଼ିବା, କହିଲେ ତିନିବାର ପଢ଼ିଲେ ତ୍ରିଣମୁଖୀ ଅନୁଖ୍ୟା, ତିନିବାର ପଢ଼ିକିରି ତଦ୍ୟବସତ୍କୁଟସ୍ତୁ ରତିରାତ୍ମନ ଯତ ଭାବେ, ତିନି ଥର ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଲେ। କ'ଣ ନା ବେଦର ସାର ବସ୍ତୁ ହେଉଛି ଭଗବାନ ପ୍ରତି ଯଦି ରତି ଆସିପାରିଲା, ରତିରାତ୍ମନ ଯତ ଭାବେ, ଭଗବାନ ପ୍ରତି ଯଦି ରତି ଆସିପାରିଲା, ତେଣୁ ଯେଉଁମାନଙ୍କର ରତି ଆସିଛି ସେମାନେ କ'ଣ କରିବେ ନା ଭଗବାନ କଥା ଶ୍ରବଣ କରିବେ। ତସ୍ମା ଯାହା ସୁଖଦେବ ଗୋସ୍ୱାମୀ ଯେଉଁ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତର କହିଥିଲେ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ସେଇଟାକୁ ପୁଣି ଦ୍ୱିତୀୟ ଅଧ୍ୟାୟରେ ଆଉ ଥରେ ସେଇଟାକୁ ପୁଣି ଥରେ ରିପିଟ୍ କଲେ। ପ୍ରଥମ ଅଧ୍ୟାୟରେ ସେଇଟା କହିଥିଲେ ପରୀକ୍ଷିତ, କ'ଣ କହିବା, ପରୀକ୍ଷିତଙ୍କ ପ୍ରଶ୍ନ ଥିଲା ମୋର କ'ଣ କର୍ତ୍ତବ୍ୟ ଲୋକମାନଙ୍କର, ଲୋକମାନଙ୍କର ଯେଉଁ ବିଶେଷ ଭାବରେ ଯେଉଁମାନେ ମୃତ୍ୟୁ ମୁଖରେ ଉପସ୍ଥିତ ତାଙ୍କର କ'ଣ କର୍ତ୍ତବ୍ୟ, କ'ଣ ଶୁଣିବା କଥା, କ'ଣ ଜପ କରିବା କଥା, କେଉଁଟା କାହାକୁ ଭଜନ କରିବା କଥା, କାହାକୁ ପୂଜା କରିବା କଥା, ଏବଂ କେଉଁଟା ସ୍ମରଣ କରିବା କଥା ଏବଂ କେଉଁଟା କରିବା କଥା ନୁହଁ। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ପରୀକ୍ଷିତ ମହାରାଜ ଏ ପ୍ରଶ୍ନଟି ପଚାରିଛନ୍ତି। ତେଣୁ ଏ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଭୟମ୍। ଇଏ ହେଉଛି ମନୁଷ୍ୟ ମାତ୍ରକରି କର୍ତ୍ତବ୍ୟ ହେଉଛି ଏଇଟା ତସ୍ମାତ୍, କାରଣ ଲୋକମାନେ ଏଇଟା କରୁନାହାନ୍ତି, ଲୋକମାନେ ସବୁ ଏଇ ପ୍ରିୟ ବସ୍ତୁ ପ୍ରତି ଧାବମାନ ହେଉଛନ୍ତି। ସକାଳ ଉଠିଲା ମାନେ ବେଡ଼ଟି ନେଇକିରି ସମାଜ ପ୍ରମା ଦେଖିକି ନ୍ୟୁଜ୍ ପେପର ଦେଖିକି କ'ଣ ହେଲା ନ୍ୟୁଜ୍ କ'ଣ ନ୍ୟୁଜ୍ ଫ୍ୟୁଜ୍, ତ ଏଇଭଳି ଭାବରେ ଚାଲିଛି। ଲୋକମାନେ ଏଇଭଳି ଭାବରେ ସମସ୍ତେ ଏଇଭଳି ଜୀବନଯାପନ କରୁଛନ୍ତି, କିନ୍ତୁ ଆତ୍ମା ବିଷୟରେ ଚିନ୍ତା ଖୁବ୍ କ୍ୱଚିତ ଲୋକ କରୁଛନ୍ତି। ତେଣୁ ଯେଉଁମାନେ ପ୍ରକୃତରେ ଆତ୍ମା ବିଷୟରେ ଅନୁସନ୍ଧାନ କରୁଛନ୍ତି ତାଙ୍କର ସେମାନଙ୍କର ପାଇଁ ସେ ବସ୍ତୁ ହେଉଛି କ'ଣ ନା ଭାରତ ସର୍ବାତ୍ମା, ଭାରତ ଭରତ ବଂଶରେ ଆସୁଛନ୍ତି, ଭରତ ହେଉଛନ୍ତି ଦୁଷ୍ମନ୍ତଙ୍କ ପୁତ୍ର ଭରତ, ଯାହାଙ୍କର ବଂଶରେ ଆସୁଛନ୍ତି, ସେ ଗୁରୁ ବଂଶରେ ସବୁ ଆସୁଛନ୍ତି, ବା ଯଦାତିଙ୍କର ଯଦୁ ବଂଶରେ ପୁରୁ ବଂଶରେ ଏସବୁ ରହିଛି ତାଙ୍କ ପାଞ୍ଚ ପୁତ୍ର, ଗୁରୁ ବଂଶରେ ଆସୁଛନ୍ତି ଇଏ ଦୁଷ୍ମନ୍ତ, ସେଇ ବଂଶରେ କୌରବମାନେ ସବୁ ଆସିଛନ୍ତି, ପାଣ୍ଡବମାନେ ମଧ୍ୟ ଆସିଛନ୍ତି। ତେଣୁ ଭଗବାନ ଭଗବଦ୍ଗୀତାରେ ମଧ୍ୟ ଅର୍ଜୁନକୁ ଭାରତ ବୋଲି କହିଛନ୍ତି, ସୁଖଦେବ ଗୋସ୍ୱାମୀ ମଧ୍ୟ ପରୀକ୍ଷିତ ମହାରାଜଙ୍କୁ ଭାରତ ବୋଲି ସମ୍ବୋଧନ କରୁଛନ୍ତି। ତସ୍ମାତ୍ ଭାରତ ସର୍ବାତ୍ମ ଭଗବାନ, ଆମେ ଗତକାଲି କହୁଥିଲେ ସବୁଠି ଭଗବାନଙ୍କର ତିନୋଟି ବିଶେଷଣ ପଦ ଦେଇଛନ୍ତି, ସେ ହେଉଛନ୍ତି ସର୍ବାତ୍ମା, ସମସ୍ତଙ୍କ ହୃଦୟରେ ସେ ଅଛନ୍ତି, ଆତ୍ମାର ପରମାତ୍ମା ରୂପରେ ଅଛନ୍ତି, ଖାଲି ମନୁଷ୍ୟମାନଙ୍କର ନୁହଁ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ଏବଂ ସେ ହେଉଛନ୍ତି ଭଗବାନ। ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ବହୁତ ଜଗତରେ ସମସ୍ତେ କିଛି କିଛି ଐଶ୍ୱର୍ଯ୍ୟ ପାଇଁ ଭାବୁଛନ୍ତି ଏଇଟା ଆମ ଜୀବନର ଲକ୍ଷ୍ୟ, ବହୁତ ପାଠ ପଢ଼ିକିରି କ'ଣ ମଧୁଭାବୁ ଭଳି ଆମେ ବାରିଷ୍ଟର ହେବୁ ଲଢ଼ିବୁ, ଏଇଭଳି ଭାବରେ ସବୁ ତାଙ୍କର ସବୁ ରହିଛି ଲକ୍ଷ୍ୟ ରହିଛି, ଏଇଟା ଆମ ଜୀବନର ଲକ୍ଷ୍ୟ, ଅଧିକ ପାଠ ପଢ଼ିକିରି ଅଧିକ ଟଙ୍କା ରୋଜଗାର କରିକିରି ଏସବୁ ହେଇଗଲେ ଆମ ଜୀବନର ଲକ୍ଷ୍ୟ ପୂର୍ଣ୍ଣ ହେଇଗଲା, କିନ୍ତୁ ଜାଣନ୍ତି ନାହିଁ ପ୍ରକୃତରେ ମନୁଷ୍ୟ ଜୀବନର ଶ୍ରେୟଟା କ'ଣ, ଶତକଡ଼ା ଅନୁସନ୍ଧ ଭାଗ ଲୋକ ଜାଣନ୍ତି ନାହିଁ। ତେଣୁ ଇଏ କହିଲେ ସମସ୍ତେ ଚାହୁଁଛନ୍ତି ଏଇ କ'ଣ ଏଇ ଯେଉଁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ପାଇଁ, କିଏ ଚାହୁଁଛି ବହୁତ ଧନ ରୋଜଗାର କରିବି, ରୁଚି ମସଲା କମ୍ପାନୀ ଚେଷ୍ଟା କରୁଛନ୍ତି କେମିତି ଅଧିକରୁ ଅଧିକ ରୋଜଗାର, ତାଙ୍କର ଚିନ୍ତା ହେଉଛି ଏଇଟା ତାଙ୍କର କେମିତି କ'ଣ ହେଲା, ବିଭିନ୍ନ ପ୍ରକାର ଭଗବାନ କ'ଣ କରନ୍ତି ନା ଭଗବାନଙ୍କର ଦୁଇଟି କାର୍ଯ୍ୟ ରହିଛି, ଭଗବାନ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନ ତାଙ୍କର ଦୁଃଖକୁ ଦୂର କରନ୍ତି, ଆଉ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନା ଭଗବାନ ତାଙ୍କୁ ଦୁଃଖ ପ୍ରଦାନ କରନ୍ତି, ତାଙ୍କର ଦୁଇଟି କାର୍ଯ୍ୟ ରହିଛି। କାହିଁକି ନା ଦୁଃଖ ଆସିଲେ ଜଣେ ଚିନ୍ତା କରିବ କେମିତି ଏ ଦୁଃଖରୁ ମୁକ୍ତ ହେବା, ତେଣୁ ରୁଚି ମସଲା କମ୍ପାନୀ ଯେହେତୁ ଆମ ପାଖରେ ରହିଛନ୍ତି ସେଥିପାଇଁ ଆମେ ଉଦାହରଣ ଦେଉଛେ, ସେମାନେ ଚିନ୍ତା କରୁଛନ୍ତି ତାଙ୍କର ଯିଏ ମୁଖ୍ୟ ଯିଏ ଥିବେ ସକାଳୁ ଉଠିଲେ ଚିନ୍ତା କରେ ଆଜି ଏଇ ପ୍ରୋବ୍ଲେମ୍ ସବୁ ଆସିଲା ତାକୁ କେମିତି ଦୂର କରାଯିବ, ବିଭିନ୍ନ ପ୍ଲାନ୍ ପ୍ରୋଜେକ୍ଟ ସବୁ ଚାଲିବ, ଏଇଭଳି ଭାବରେ କେମିତି ଆହୁରି ଅଧିକରୁ ଅଧିକ ରୋଜଗାର କରିବା, ବିଭିନ୍ନ ତାଙ୍କ ପ୍ରଡ଼କ୍ଟ ସବୁ ବଢି ବଢିକା ଯାଉଛି, ଏଇଭଳି ତାଙ୍କର ଚିନ୍ତା ହେଉଛି ଏଇଟା ନା, ତମେ ଯେତିକି ରୋଜଗାର କରୁଛ ସେତିକି ସନ୍ତୁଷ୍ଟି ହେଇପାରିବ ନା, କାରଣ ମାୟାର ବନ୍ଧନରେ ରହିଛନ୍ତି, ସବୁବେଳେ ଭଗବାନ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ଆଣି ଦେଉଛନ୍ତି, ଚିନ୍ତା କରି ପ୍ରୋବ୍ଲେମ୍ କେମିତି ସଲ୍ଭ କରିବା, ଏଇ ପ୍ରୋବ୍ଲେମ୍ ସଲ୍ଭ କରି 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 ସମୟ ଚାଲିଯିବ, ସଂସାର ଚାଲି ଚାଲିଯିବା, ଏ ପ୍ରୋବ୍ଲେମ୍ ସଲ୍ଭ ହେଇପାରିବ ନାହିଁ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାମ ଦର୍ଶନ, ଭୌତିକ ଜଗତ ହେଉଛି ପ୍ରୋବ୍ଲେମ୍ ମାଟି, ସବୁବେଳେ ବିଭିନ୍ନ ପ୍ରକାର ସମସ୍ୟା ଆସିବ। ଯେତେ ତୁମେ ସମସ୍ୟାର ସମାଧାନ କରିବା ପାଇଁ ପ୍ଲାନ୍ ପ୍ରୋଜେକ୍ଟ କରିବ, ସେ ସମସ୍ୟା ଆହୁରି ବଢ଼ି ବଢ଼ି ଚାଲିବ, କିନ୍ତୁ ଏକମାତ୍ର ସମସ୍ୟା ସମାଧାନ ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଏଇଟା ଖୁବ କୁଚିତ ଲୋକ ଜାଣନ୍ତି। ତେଣୁ ଯାହା ହଉ, ବ୍ରହ୍ମା କ'ଣ କଲେ, ସମସ୍ତ ବେଦକୁ ତିନିଥର ଶୁକଦେବ ଗୋସ୍ୱାମୀ କହୁଛନ୍ତି, ସେ ସମସ୍ତେ କିଏ ଚାହୁଁଛନ୍ତି ଧନ ଅଧିକା ପ୍ରାପ୍ତ ହେବା ପାଇଁ, ଐଶ୍ୱର୍ଯ୍ୟ ସେ ସମଗ୍ର ସେ ବୀର୍ଯ୍ୟ, କିଏ ଚାହୁଁଛନ୍ତି ବହୁତ ବଡ଼ ଶକ୍ତି ପ୍ରାପ୍ତ ହେବେ, ସକାଳୁ ଉଠି ଜିମ୍କୁ ଯାଇକିରି ସବୁ କରୁଛନ୍ତି, କୁସ୍ତି କସରତ କରୁଛନ୍ତି, ଦୌଡ଼ା ଦୌଡ଼ି କରୁଛନ୍ତି, କେତେ କ'ଣ କରୁଛନ୍ତି, କେମିତି ଅଧିକ ବଳ ପ୍ରାପ୍ତ ହେବେ, ଇଏ ଗୋଟେ ଐଶ୍ୱର୍ଯ୍ୟ। ସେଇଭଳି ଭାବରେ ଯଶ, ବହୁତ ଲୋକ ଚେଷ୍ଟା କରୁଛନ୍ତି କେମିତି ଅଧିକ ଯଶ ପ୍ରାପ୍ତ, ସମସ୍ତେ ମୋର ଗୁଣଗାନ କରିବେ, ଅମିତାଭ ବଚ୍ଚନ ଚିନ୍ତା କରୁଛନ୍ତି, ସମସ୍ତେ ମୋତେ ପ୍ରଶଂସା କରିବେ, କେତେ ପ୍ରକାର ପ୍ରଶଂସା ସେ ପାଉଛନ୍ତି, ପ୍ରତିବର୍ଷ କିଛି କିଛି ସବୁ ପାଉଛନ୍ତି, ବୁଢ଼ା ହେଇଗଲେ ମଧ୍ୟ ତାଙ୍କର ଚାଲିଛି ଆହୁରି ଆଡ଼ଭର୍ଟାଇଜ୍ ଏସବୁ କରି ଚାଲିଛି, ଅଭିନୟ ଚାଲିଛି, ରୋଡ଼ ଚାଲିଛି, ରିଟାୟାର କର, ଏତେ ବର୍ଷ ଗଲା ଟଙ୍କା ରୋଜଗାର କଲ, ବର୍ତ୍ତମାନ ଯେତିକି ପଇସା ମିଳିଲା ସେତିକିରେ ରହିକିରି ସନ୍ତୁଷ୍ଟ ହେଇକିରି ଭଗବାନ ଟିକେ ଭଜନ କର, ସେ କଥା କିଏ ଚିନ୍ତା କରୁଛି। ରାଜନୈତିକ ନେତାମାନେ ଚିନ୍ତା କରୁଛନ୍ତି ଆମେ କେମିତି କ'ଣ କଲେ, ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା କରୁଛନ୍ତି କ'ଣ କ'ଣ କଲେ ମୋର ପ୍ରଶଂସା ବଢ଼ିବ। ବୟସ ତୁମର ଯେତେବେଳେ 50 ବର୍ଷ ହେଇଗଲା, 50 ଉର୍ଦ୍ଧ୍ୱ ବନଂ ବ୍ରଜେତ୍ ରହିଛି, ଆମେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆମ ସରକାରଙ୍କର ରହିଛି ନିର୍ଦ୍ଦିଷ୍ଟ ସୀମା ରହିଛି, 60 ବର୍ଷରେ ଜଣେ ରିଟାୟାର କରିବେ, ଆଉ ରାଜନୀତି ନେତାମାନଙ୍କ ପାଇଁ ନିୟମ କ'ଣ ଅଲଗା, ତାଙ୍କ ପାଇଁ ନିୟମ ନାହିଁ, ସେଇଟା ସମସ୍ତଙ୍କ ପାଇଁ ଏଇଟା ରହିଥିବ, ସମସ୍ତଙ୍କ କଲ୍ୟାଣ ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, ଶାସ୍ତ୍ର କରିଛନ୍ତି ସମସ୍ତଙ୍କ କଲ୍ୟାଣ ପାଇଁ। ତେଣୁ ସମସ୍ତେ ଚାହୁଁଛନ୍ତି କେମିତି ଆମେ କ'ଣ କଲେ ଆମେ ପ୍ରଶଂସା ହେବ, ସେଥିପାଇଁ ସେମାନେ ଚାହୁଁଛନ୍ତି ଏଇଟା କଲେ ଆମର ପ୍ରଶଂସା ହେବ, ଏଇଭଳି ଭାବରେ ଇଏ ଗୋଟେ ଐଶ୍ୱର୍ଯ୍ୟ। ସେଇଭଳି ଭାବରେ ଶ୍ରିୟ ସୌନ୍ଦର୍ଯ୍ୟ, ବିୟୁଟି ବିୟୁଟି କଣ୍ଟେଷ୍ଟ ଚାଲିଛି, କେମିତି କ'ଣ କରିକିରି ନେଭର ଏଜ୍ ହେବନି, ଆମର ବୁଢ଼ା ହେଇଗଲେ ମଧ୍ୟ ଆମେ ଦେଖାଯିବୁ ବହୁତ ଯୁବକ ଭଳି ବା ଯୁବତୀ ଭଳି ଦେଖାଯିବୁ, ଇଏ ଗୋଟେ ଏ କ'ଣ ସୌନ୍ଦର୍ଯ୍ୟ, କେମିତି ଆମେ ସୌନ୍ଦର୍ଯ୍ୟ ଆମେ ରହିବୁ, ସୌନ୍ଦର୍ଯ୍ୟ ବା ସୌନ୍ଦର୍ଯ୍ୟବତୀ ହେବୁ, ଏଇଭଳି ଭାବରେ ସମସ୍ତେ ଚିନ୍ତା କରୁଛନ୍ତି। ଏବଂ ଜ୍ଞାନୀ, ବହୁତ ଜ୍ଞାନ ଅଧ୍ୟୟନ କରୁଛନ୍ତି, ରିସର୍ଚ୍ଚ କରୁଛନ୍ତି, ଇଏ କରୁଛନ୍ତି, ବହୁତ ଜ୍ଞାନ ଆମେ ପ୍ରାପ୍ତ ହେବୁ, କ'ଣ ଅଛି ନୂଆ ଅଧିକା ଜ୍ଞାନ ରହିଛି, ଏଇଭଳି ଭାବରେ ଚାଲିଛି ଜ୍ଞାନ ଗୋଟେ ଐଶ୍ୱର୍ଯ୍ୟ। ଏବଂ ବୈରାଗ୍ୟ, ବହୁତ ବୈରାଗ୍ୟ ମଧ୍ୟ ରହିଛନ୍ତି, ସବୁ ତ୍ୟାଗ କରିଦେଉଛନ୍ତି, ସେ ମଧ୍ୟ ଗୋଟେ ଐଶ୍ୱର୍ଯ୍ୟ। ଏଇଭଳି ଭାବରେ 6ଟି ଐଶ୍ୱର୍ଯ୍ୟ ରହିଛି, ସମସ୍ତେ ଐଶ୍ୱର୍ଯ୍ୟ ପ୍ରତି ଆକର୍ଷିତ ହେଇକି ରହୁଛନ୍ତି, କିଏ କେଉଁ ପ୍ରତି ଆକର୍ଷିତ ହେଉଛନ୍ତି, କିନ୍ତୁ ଭଗବାନ ହେଉଛନ୍ତି ସମଗ୍ର ଐଶ୍ୱର୍ଯ୍ୟର ଭାଗ, ସମସ୍ତ ଐଶ୍ୱର୍ଯ୍ୟରେ ସେ ହେଉଛନ୍ତି ପୂର୍ଣ୍ଣ ମାତ୍ରାରେ ଅଧିକାରୀ, ସେ ହେଉଛନ୍ତି ଭଗବାନ, ଭଗବାନ। ତେଣୁ ସେଇ ଭଗବାନ ଯିଏକି ସର୍ବାତ୍ମା, ଯିଏକି ଭଗବାନ, ଯିଏକି ଈଶ୍ୱର, ଈଶ୍ୱର କହିଲେ ସବୁକିଛି ନିୟନ୍ତ୍ରଣ କରନ୍ତି। ଆମେ ଭୌତିକ ଜଗତ ଦେଖିବା, ସମସ୍ତଙ୍କର କିଛି କିଛି ନିୟନ୍ତ୍ରଣକାରୀ ଅଛନ୍ତି, ସବୁ ତାଙ୍କ ଉପରେ ନିୟନ୍ତ୍ରଣକାରୀଙ୍କର ନିୟନ୍ତ୍ରଣକାରୀ ରହିଛନ୍ତି, ତାଙ୍କ ଉପରେ ନିୟନ୍ତ୍ରଣକାରୀ ରହିଛନ୍ତି, ତାଙ୍କ ଉପରେ ନିୟନ୍ତ୍ରଣକାରୀ ରହିଛନ୍ତି। ଏଇଭଳି ଭାବରେ ଯେତେବେଳେ ପହଞ୍ଚିବା ଜଣେ ବ୍ୟକ୍ତି ବା କିଏ ସିଏ, ଯାହାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସିଏ ହେଉଛନ୍ତି ଭଗବାନ କୃଷ୍ଣ ଜଗନ୍ନାଥ, ବ୍ରହ୍ମା ସେଇଟା ଦେଖିଲେ, ସେଥିପାଇଁ ତାଙ୍କ ବ୍ରହ୍ମ ସଂହିତାର କହିଲେ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ପରମ ନିୟନ୍ତ୍ରଣକାରୀ, ଯାହାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି, ସେ ହେଉଛନ୍ତି ପରମେଶ୍ୱର, ପରେଶ ପରମେଶ୍ୱର, ସେ ତାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି। ଏବଂ ସେ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ, ଆମେ ଯେଉଁ ଶରୀର ପ୍ରାପ୍ତ ହେଇଛେ, ଜଷ୍ଟ ତାର ବିପରୀତ ଶରୀର ପ୍ରାପ୍ତ ହେଇଛେ, ସବୁବେଳେ ପାଇଁ ଶରୀର ରହିବ ନାହିଁ। ଏବଂ ଅଚିତ କହିଲେ ଜ୍ଞାନ ଆମର ନାହିଁ, ଜ୍ଞାନ ଭିତରେ ଆମେ ଜନ୍ମ ନେଇଛେ, ଏବଂ ଦୁଃଖ ପ୍ରାପ୍ତ ହେଉଛେ, ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛେ, ଏଇଭଳି ଭାବରେ ଶରୀର ପ୍ରାପ୍ତ ହେଇଛେ ତସ୍ମା ସିଏ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ତାଙ୍କର ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ତାଙ୍କର କି ଆଦି ନାହାନ୍ତି ଆମେ ଯେମିତି ପାଇବା ଆମର ପିତାମାତା ଆମକୁ ଜନ୍ମ ଦେଇଛନ୍ତି କିନ୍ତୁ ଭଗବାନଙ୍କର ସେମିତି କେହି ନାହାନ୍ତି ସେ ତାଙ୍କୁ ଜନ୍ମ ଦେଇଛନ୍ତି ଭଗବାନ ହେଉଛନ୍ତି ଅନାଦି ତାଙ୍କର କେହି ଆଦି ନାହାନ୍ତି ଏବଂ ସିଏ ହେଉଛନ୍ତି ସମସ୍ତଙ୍କର ଆଦି ତାଙ୍କଠାରୁ ସବୁକିଛି ଆସିଛି ସିଏ ହେଉଛନ୍ତି ଗୋବିନ୍ଦ ଗୋବିନ୍ଦର ଅର୍ଥ ହେଉଛି ଭଗବାନ ଗୋ ଶବ୍ଦର ଅର୍ଥ ଗାଭୀ ଗୋ ଶବ୍ଦର ଅର୍ଥ ମଧ୍ୟ ଇନ୍ଦ୍ରିୟ ତେଣୁ ଗାଭୀ ଏବଂ ଇନ୍ଦ୍ରିୟମାନଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ତାଙ୍କ ନାଁ ହେଉଛି ଗୋବିନ୍ଦ ଭଗବାନ ଯେତେବେଳେ ଇଏ କରିଥିଲେ ଗୋବର୍ଦ୍ଧନ ଧାରଣ କରିଥିଲେ ସେହି ସମୟରେ ଇନ୍ଦ୍ର ତାଙ୍କ ନାମ ରଖିଥିଲେ ଗୋବିନ୍ଦ ପୁରନ୍ଦର ନାମ ରଖେ ଦେବଶ୍ରୀ ଗୋବିନ୍ଦ ଦ୍ରୌପଦୀ ରଖିଲ ନାମ ଦେବ ଦୀନ ବନ୍ଧୁ ଏଭଳି ଭାବରେ ସୁରଭି ଗାଭୀ ମଧ୍ୟ ଭଗବାନ ଇନ୍ଦ୍ରଙ୍କର ନାମ ରଖିଲେ କୃଷ୍ଣଙ୍କର ନାମ ରଖିଥିଲେ ଗୋବିନ୍ଦ ତେଣୁ ଗୋବିନ୍ଦ କହିଲେ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି ସେଇ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ ସବୁ କାରଣରେ ଭୌତିକ ଜଗତ ହେଉଛି କାର୍ଯ୍ୟ କାରଣର କହିଲେ ଚାଲିଛି ଭୌତିକ ଜଗତ ଆମେ ଯାହା ଦେଖୁଛେ ସବୁ କିଛି କାର୍ଯ୍ୟ କାରଣ ଏଇ ମନ୍ଦିରରେ ଯେଉଁ ଆମେ ବସିଛେ ଏ ମନ୍ଦିରରେ ଯେତେବେଳେ ସବୁ ମିସ୍ତ୍ରୀମାନେ ଆସିକିରି ଇଟା ସିମେଣ୍ଟ କରିକିରି ଯୋଡ଼ାଯୋଡ଼ି କଲେ ଏ ଘରଟି ତିଆରି ହେଲା ଇଏ ହେଉଛି କାରଣ ସେମାନେ ସିମେଣ୍ଟ ଫିମେଣ୍ଟ ଆଣିକିରି ଏମାନେ ସବୁ କାରଣ ଯାହାଫଳରେ କି ଘରଟି ହେଇଗଲା କାର୍ଯ୍ୟରେ ହେଇ ପରିଣତ ହେଇଗଲା ତେଣୁ ସେହିଭଳି ଭାବରେ ଭୌତିକ ଜଗତରେ ଆମେ ଯାହା ଦେଖିବା ସବୁକିଛି କାର୍ଯ୍ୟ କାରଣ ରହିଛି ମଞ୍ଜିଟି ପୋତିଲେ ଗଛ ହେଉଛି ତା ଦେହରେ ଫଳ ବାହାରୁଛି ଫୁଲ ବାହାରୁଛି ପୁଣି ସେ ଫଳ ଯେଉଁ ହେଉଛି ସିଏ ମଧ୍ୟ ଗୋଟେ ମଞ୍ଜିଟା ହେଉଛି କାରଣ ଫଳଟା ହେଉଛି କାର୍ଯ୍ୟ ପୁଣି ସେ ଫଳଠାରୁ ପୁଣି ମଞ୍ଜି ବାହାରୁଛି ସିଏ ମଧ୍ୟ ଗୋଟେ କାରଣ ହେଇଯାଉଛି ତା'ଠାରୁ ପୁଣି ଆହୁରି ଫଳ ବାହାରୁଛନ୍ତି କାର୍ଯ୍ୟ କାରଣ ଭୌତିକ ଜଗତ ହେଉଛି କାର୍ଯ୍ୟ କାରଣର ସମନ୍ୱୟ ଚାଲିଛି କିନ୍ତୁ ଭଗବାନ ହେଉଛନ୍ତି କାର୍ଯ୍ୟ କାରଣରୁ ଉର୍ଦ୍ଧ୍ୱରେ ତାଙ୍କର କେହି କାରଣ ନାହାନ୍ତି ସେ ସବୁ ସର୍ବକାରଣ କାରଣ ଡିକ୍ଲାଇନ୍ କରିଦେ ସର୍ବକାରଣ କାରଣ ତେଣୁ ଏହିଭଳି ଭାବରେ ବ୍ରହ୍ମା ସବୁ କହିଛନ୍ତି ସୁଖଦେବ ଗୋସ୍ୱାମୀ ଏକଥା ପରିକ୍ଷିତ ମହାରାଜ କହୁଛନ୍ତି ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ ତାଙ୍କ ବିଷୟରେ ଶୁଣିବା କଥା ପଚାରିଥିଲି ପ୍ରଶ୍ନ କ'ଣ ଶୁଣିବା କଥା ନା ତାଙ୍କ ବିଷୟରେ ଶୁଣିବା କଥା ଏବଂ ତାଙ୍କ ବିଷୟରେ କୀର୍ତ୍ତନ କରିବେ ଯେଉଁମାନେ ଶ୍ରବଣ କରିବେ ସେମାନେ ପରେ କୀର୍ତ୍ତନ କରିବା ପାଇଁ ଯୋଗ୍ୟ ହେବେ ଏବଂ ଯଦି କେହି କାହାଠୁ ଶୁଣିବା ପାଇଁ ନାହିଁ ବା କେହି ନାହାନ୍ତି ଆମ କଥା ଶୁଣିବା ପାଇଁ କୀର୍ତ୍ତନ କରିବା ପାଇଁ ତେଣୁ ସ୍ମରଣ କରିବା ସ୍ମର୍ତ୍ତବ୍ୟ କୀର୍ତ୍ତି ସ୍ମର୍ତ୍ତବ୍ୟ ସେ ଇଚ୍ଛତା ଭୟମ ଯେଉଁମାନେ ଅଭୟ ଚାହୁଁଛନ୍ତି ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା ତେଣୁ ଏହି ଶ୍ଳୋକଟି କହିଲେ ପ୍ରଥମେ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ତାହାପରେ ସବୁ ବିଭିନ୍ନ ପ୍ରକାର ଦୃଷ୍ଟାନ୍ତ ସବୁ ଦେଇକରି ପୁଣି ଦ୍ୱିତୀୟ ଅଧ୍ୟାୟରେ ଏ କଥାଟି କହିଲେ ଆଉ ଥରେ ତସ୍ମାତ୍ ହଁ ବ୍ରହ୍ମା ଏଇଟାର ବ୍ରହ୍ମା ହେଉଛନ୍ତି ନିଜେ ଗୋଟେ ପ୍ରମାଣ ବ୍ରହ୍ମା ସତ୍ୟଲୋକରେ ସବୁ ଚିନ୍ତା କଲେ ଏଇଭଳି ଭାବରେ ତିନି ଥର କରିକିରି ସବୁ ସେ ସିଦ୍ଧାନ୍ତରେ ଉପନୀତ ହେଲେ ବା ସିଦ୍ଧାନ୍ତରେ ପହଞ୍ଚିଲେ କ'ଣ ନା ଭଗବାନ ପ୍ରତି ଯଦି ରତି ଆସିପାରିଲା ରତି ଆତ୍ମଗତ ଭାବେ ଦିବସ ନହିଏତେ ଅନ୍ୟ ଶିବ ପନ୍ଥା ତେଣୁ ସେ ଜାଣିଲେ ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ ନହିଏତେ ଅନ୍ୟ ଶିବ ପନ୍ଥା ବିଷତା ସଂସ୍କୃତା ବିହ ଆମେ ଏଇ ଯେଉଁ ଭୌତିକ ଜଗତରେ ଆସିଛେ ଏ ସଂସ୍କୃତି ବୋଲି କୁହାଯାଉଛି ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛେ ଆମେ ଜନ୍ମ ହେଲେ ପୁଣି ମୃତ୍ୟୁ ପୂରଣ କରିବା ପୁଣି ଜନ୍ମ ହେବା ପୁଣି ମୃତ୍ୟୁ ହେବ ଯାହା ତ ସେଇ ଧ୍ରୁବ ମୃତ୍ୟୁ ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଜଣେ ଜନ୍ମ ନେଇଛି ମାନେ ମୃତ୍ୟୁବରଣ କରିବ ଇଏ ସଂସ୍କୃତି ସଂସରତି ଏଇଭଳି ଭାବରେ ଶେଷ ହେଇକିରି ସେ ମୃତ୍ୟୁବରଣ କରିବେ ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭାବେ ବାସୁଦେବ ଯିଏକି ହେଉଛନ୍ତି ବସୁଦେବଙ୍କ ପୁତ୍ର ଭଗବାନ ବସୁଦେବଙ୍କ ପୁତ୍ର ରୂପରେ ଆସିଲେ ବସୁଦେବ ଶବ୍ଦର ଅର୍ଥ ହେଉଛି ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କହିଛନ୍ତି ପ୍ରଚେତାମାନଙ୍କୁ ଯେ ବସୁଦେବ ଶବ୍ଦର ଅର୍ଥ ହେଉଛି ସତ୍ୱ ବିଶୁଦ୍ଧମ୍ ବସୁଦେବ ଶବ୍ଦିତମ୍ ଭୌତିକ ଜଗତରେ ଆମେ କହିଛୁ তিনোটি গুণ রয়েছে, সত্ব রজ তম তিনোটি গুণ রয়েছে। এ সত্ব রজ সত্ব গুণ যেত বিশুদ্ধ সত্ব স্তর সেটা হচ্ছে বসুদেব স্তর। তেমন আমি এই বিশুদ্ধ সত্ব স্তর গেলে আমি ভগবান প্রাপ্ত হওয়া, যেমি বসুদেব তাঁর পুত্র বাসুদেব প্রাপ্ত হয়েছে। তেমন ইয়ে কাল যে তসমা ভগবান বাসুদেব ভক্তি যোগ যেত ভাবে ভগবান সহ যুক্ত হওয়া বিভিন্ন প্রকার উপায় সব রয়েছে, কিন্তু শ্রেষ্ঠ উপায় হচ্ছে ভক্তি। তেমন এইটাকে ব্রহ্মা সবু তিনিথর সমস্ত বেদ অধ্যয়ন করি সব করি এই গোটি সিদ্ধান্তের উপনীত হলে যে ভগবান বাসুদেব প্রতি যদি আমি ভক্তি করে পারিবা আঠারু আছে অন্য উপায় না। তেমন এইভাবে ভাবে ব্রহ্মাঙ্কর উদাহরণ দিয়ে সুখদেব গোস্বামী আউথরে পুণে কৌশল সেই শ্লোকটি তসমাত সর্বাত্মনা রাজন, এ রাজন তেমন সেই সর্বাত্মনা যে কি সমস্ত হৃদয় রয়েছে হরি সর্বত্র সর্বদা। হরি শব্দের অনেক অর্থ রয়েছে কিন্তু দুইটি মুখ্য অর্থ রয়েছে, কন কন না সমস্ত অমঙ্গল সে হরণ করতে, সমস্ত অমঙ্গল হরণ করতে এবং প্রেম দিয়া হরে মন, প্রেম প্রদান করে সমস্ত মনকে মধ্যে সে হরণ করতে, সেপাই তাঁর নাম হচ্ছে হরি। হরি সর্বত্র সর্বদা, সর্বত্র কহিলে সবু স্থানের, এমনকি পায়খানার মধ্যে সর্বত্র এবং সর্বদা সবু সময়ের, সবু সময়ের কহিলে কি ভোজনে কি শয়নে কি বা জাগরণে, কি ভোজনে কি শয়নে কি বা জাগরণে, অহর্নিশ চিন্তা কৃষ্ণ বরাবদনে, অহর্নিশ চিন্তা কৃষ্ণ বরাবদনে। মা তো এটা কৌশন্তি খাইলা বেড়ে মধ্যে চিন্তা করবে, শোলা বেড়ে মধ্যে চিন্তা করবে, জাগরণ যত জাগ্রত অবস্থার মধ্যে চিন্তা করবে, কি ভোজনে কি শয়নে কিংবা জাগরণ, অহর্নিশ অহর কহিলে সকাল নিশ করে রাত্রি দিন রাত্রি সবুবেলে চিন্তা কৃষ্ণ ভগবান চিন্তা করিব, বলয় বদন এবং বদনের মধ্যে কহব কন কহব, দশ পাঁচ মিলি নিজ দ্বারে দেব শিয়া, পাঁচ মিলি নিজ দ্বারে দেব শিয়া, কীর্তন রহস্যবে হাতে তালি দিয়া, কীর্তন রহস্যবে দিয়া। ঘরে যেমন হলে কে কি রয়েছেন পিলা ছুয়া সব রয়েছেন শব্দ রয়েছেন এতিক হলে বেশিকি ঘরে বসিকি নিজ দশ পাঁচ মিলি নিজ দ্বারতে বসিয়া নিজের ঘরে বসিকি বা দ্বারে বসিকি ভগবান নাম কীর্তন করবে, যদি মৃদঙ্গ না কলপ কর্তাড়ি না ঝাঞ্জ না গিন না কিছু না কর্তাড়ি ভগবান হাত দিয়েছেন কর্তাড়ি। হরি হর নম কৃষ্ণ যাদব নম, হরি হর নম কৃষ্ণ যাদব নম, গোপাল গোবিন্দ রাম শ্রীমধুসূদন, গোপাল গোবিন্দ রাম শ্রীমধুসূদন। এইভাবে হ্যাঁ সমস্ত ভগবান মহাপ্রভু কয়েছেন কি সবু সময়ের, এইটি মধ্যে সে কথা কুহযাই সর্বত্র সর্বদা সবু সময়ের, এবং কোণ না তাঙ্ক বিষয়ে শুণবা কথা, তা কীর্তন করা কথা এবং স্মরণ করা কথা, ভগবান নুণা মনুষ্য মান কর্তব্য হচ্ছে এইটা, ভগবান এইভাবে ভাবে সে যুক্ত হবে, অন্য পশুপক্ষী কীটপতঙ্গ এমনকর এত উন্নত চেতনা না, তেমন সেমানে সেই শরীর চেতনার রহবে, কেমিতি আমার কেমি খাদ্য গ্রহণ করে সকাল উঠলে কোটি বিষ্ঠা মিলব কী খুশি খুশি বুলুছি, সে শরীর চেতনার রয়েছে সমস্তে পশুপক্ষী কীটপতঙ্গ সমস্তে শরীর চেতনা, কেমিতি শরীরকে ঠিক রাখবা, কিন্তু আমি যে মনুষ্য জন প্রাপ্ত হয়ে সকাল উঠিকি দৌড়া শরীর কেমি চিন্তা ঠিক রাখবা, দৌড় আমি মনে করুন দৌড়া কিন্তু দৌড়া বেড়ে ভগবান কথা কে দৌড়, হরে কৃষ্ণ হরে কৃষ্ণ 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 হরে 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 রাম রাম রাম। এমনকি প্রভুপাদ মহারাজ কহতি ତମେ ଯେତେବେଳେ ମଦ୍ୟପାନ କରୁଛ ମଧ୍ୟ ମଦ୍ୟପାନ କର, ମଦ୍ୟପାନ କରିବା କଥା ନୁହଁ, ଯଦି କରୁଛ ଛାଡ଼ିପାରୁନ ମଦ୍ୟପାନ କର, କିନ୍ତୁ ଭଗବାନ ଚିନ୍ତା କର କିଭଳି ଭାବନା ରସ ହଁ ଅପସୁକମ ଦେଇଅ। ଆମେ ଯେଉଁ ଜଳପାନ କରୁଛେ ଏଥିରେ ଭଗବାନଙ୍କୁ ସବୁ ମୁଁ ସେଇଥିରେ ରହିଛି, ତେଣୁ ମଦର ଯେଉଁ ରସ ରହିଛି ସେଥିରେ ମଧ୍ୟ ଭଗବାନ ରହିଛନ୍ତି। ସେମାନେ ଚାହା ପିଉଛୁ, ସକାଳୁ ଉଠିଲେ ଚାହା ପିଉଛନ୍ତି, ସେଥିରେ ମଧ୍ୟ ଭଗବାନ ରହିଛନ୍ତି, ଭଗବାନ ସବୁଠାରେ ବିଦ୍ୟମାନ। ତେଣୁ ଏଇଭଳି ଭାବରେ ଶ୍ରୋତବ୍ୟ କୀର୍ତ୍ତି ଦେବ ସୀମା ଭଗବାନ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ଆମର ଭଗବାନ ପ୍ରତି କର୍ତ୍ତବ୍ୟ ବିଷୟରେ ଆମେ ସଚେତନ ହେବା, ଭଗବାନ ସେବାରେ ନିଯୁକ୍ତ ହେବା, ଇଏ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲାଭ। ଏତାବାନ ଏବଂ ଲୋକେସ୍ମିନ୍ ପୁଂସା ଧର୍ମ ପରାସ୍ମୃତ କ'ଣ ଏତାବାନ ଏ ଦୁଇଟି କିଛି ରହିଛି, ସାଂଖ୍ୟ ଯୋଗାଭ୍ୟାନ ସ୍ୱଧର୍ମ ପରିନିଷ୍ଠା ଜନ୍ମଲାଭ ପର ପୁଂସା ମନ୍ତେ ନାରାୟଣ ସ୍ମୃତି। ଆମେ ମନୁଷ୍ୟ ଜନ୍ମରେ କିଏ ସାଂଖ୍ୟ ଚିନ୍ତନ କରୁଛନ୍ତି ବା ବ୍ରହ୍ମଚିନ୍ତନ କରୁଛନ୍ତି, କିଏ ଅଷ୍ଟାଙ୍ଗ ଯୋଗ କରୁଛନ୍ତି, କିଏ ଭକ୍ତି କରୁଛନ୍ତି, କିନ୍ତୁ ଶ୍ରେଷ୍ଠ ଲାଭ ହେଉଛି କେଉଁଟା ନା ଅନ୍ତେ ନାରାୟଣ ସ୍ମୃତି। ଅନ୍ତେ କହିଲେ ସାଂଖ୍ୟ ଯୋଗ କରିକିରି ଯଦି ଭଗବାନଙ୍କ ସ୍ମୃତି ଆସିଲା ତାହେଲେ ସେଇଟା ଶ୍ରେଷ୍ଠ ଲାଭ ହେଲା, ବା ଯୋଗ ଅଷ୍ଟାଙ୍ଗ ଯୋଗ କରିକିରି ଯଦି ଭଗବାନଙ୍କ ନାରାୟଣଙ୍କ ଚିନ୍ତା କରିପାରିଲେ ତାହେଲେ ଶ୍ରେଷ୍ଠ ଲାଭ ସେଇଟା। ଏଦାବାନ ସାଂଖ୍ୟ ଯୋଗ ଆମେ ସ୍ୱଧର୍ମ ପରିନିଷ୍ଠା ବା ଧର୍ମ ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ଏସବୁର ଅନ୍ତିମ ଲକ୍ଷ୍ୟ ହେଉଛି ଭଗବାନ ନାରାୟଣଙ୍କ ସ୍ମୃତି ଆସିବ, ଏବଂ ଅନ୍ତିମ ସମୟରେ ଯଦି ଭଗବାନଙ୍କ ସ୍ମୃତି ଆସିଲା ତାହେଲେ ଆମ ମାନବ ଜନ୍ମ ଶ୍ରେଷ୍ଠ ସଫଳ ହେଇଗଲା। ତେଣୁ ସେ କଥା କହୁଛନ୍ତି ସବୁବେଳେ ସତ୍ୟ ସ୍ମୃତି, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ଏଇଟା ଆମର କର୍ତ୍ତବ୍ୟ, ଏଇଟା କର୍ତ୍ତବ୍ୟ। ତେଣୁ ଏଇ ଯେଉଁ ରହିଛି କହୁଛନ୍ତି ଯେଉଁମାନଙ୍କର ପ୍ରକୃତି ରତି ଆସିନାହିଁ ସେମାନେ ଶ୍ରବଣ କରିବେ, କୀର୍ତ୍ତନ କରିବେ, ସ୍ମରଣ କରିବେ, କିନ୍ତୁ ଯେଉଁମାନଙ୍କ ଭଗବାନ ପ୍ରତି ରତି ଆସିଗଲା, ରତି ହେଉଛି ପ୍ରେମ ଆସିବା ପୂର୍ବ ସ୍ତର। ଆମେ କହିଥିଲୁ ଏ ତିନୋଟି ତତ୍ତ୍ୱ ରହିଛି ବେଦରେ, କ'ଣ ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧେୟ, ଏବଂ ଗୋଟେ ହେଉଛି ପ୍ରୟୋଜନ। ଏ ଯେଉଁ ତିନୋଟି ତତ୍ତ୍ୱ ରହିଛି, ପ୍ରୟୋଜନ ତତ୍ତ୍ୱ ହେଉଛି କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ ଆସିବା ପୂର୍ବରୁ ଯେଉଁ ସ୍ତର ସେଇଟାକୁ ରତି ବୋଲି କୁହାଯାଏ, ଭଗବାନ ପ୍ରତି ରତି ଆସିବ। ଯେଉଁମାନେ ଭଗବାନ ପ୍ରତି ରତି ଆସିଗଲାଣି ସେମାନେ ଆଉ ଭଗବାନ କଥା ଶ୍ରବଣ କରିବେ ନାହିଁ, ସେମାନେ ପାନ କରିବେ। ଏଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ପିବନ୍ତି ଯେ ଭଗବତ ଆତ୍ମନ ସତାମ କଥାମୃତମ ଶ୍ରବଣ ପୁଟେଶୁ ସମୃତମ ପୁନନ୍ତି ତେ ବିଷୟ ବିଦୂଷିତା ସ୍ୱୟଂ ବ୍ରଜତି ତଚରଣ ସରୁହାନ୍ତି କମ। ସେମାନେ ଭଗବାନଙ୍କର, ଭଗବାନ ଭକ୍ତଙ୍କର ଅତ୍ୟନ୍ତ ପ୍ରିୟ ଭଗବାନ ଆତ୍ମନ ସତାମ କଥାମୃତମ, ତାଙ୍କର କଥା ହେଉଛି ଅମୃତ। ଭାଗବତମ କେମିତି ପାନ କରିବା, ପାଟି ମାଧ୍ୟମରେ ନା ନା ଶ୍ରବଣ କୁଟେଶୁ, ଭଗବାନ ଦୁଇଟା ଦେଇଛନ୍ତି ଶ୍ରବଣ, କର୍ଣ୍ଣ ଦେଇଛନ୍ତି, କର୍ଣ୍ଣ ଗହ୍ୱର ଦେଇଛନ୍ତି ଶ୍ରବଣ କରିବା ପାଇଁ, ତାହାରି ଭିତରେ ଆମେ ଶ୍ରବଣ କରିବା କର୍ଣ୍ଣ ପୁଟେଶୁ କଥାମୃତମ ଶ୍ରବଣ ପୁଟି ସମୃତମ। ସମୃତମ କହିଲେ ହଁ ଆମେ ଘଣ୍ଟାଟି ଶୁଣିଦେଲେ ହେଇଗଲା, ଯଥେଷ୍ଟ ହେଇଗଲା ନା, ଯେଉଁମାନଙ୍କର ରତି ଆସିଗଲାଣି ସେମାନେ ଚାହିଁ ବାରମ୍ବାର ବାରମ୍ବାର ବାରମ୍ବାର, ଯେମିତି ସୁଖଦେବ ଗୋସ୍ୱାମୀ କଥା କହୁଥିଲା ବେଳେ ପରୀକ୍ଷିତ ମହାରାଜ ଶୁଣୁଥିଲେ, ନନ୍ଷ୍ଟପ୍ ଶୁଣୁଥିଲେ, କୌଣସି ଖାଦ୍ୟ ଗ୍ରହଣ କରୁନଥିଲେ, କୌଣସି ପାନୀୟ ଗ୍ରହଣ କରୁନଥିଲେ, କୌଣସି ବିଶ୍ରାମ ନେଉନଥିଲେ, କୌଣସି ନନ୍ଷ୍ଟପ୍ ଭାବରେ ଚାଲି ସାତ ଦିନ ସାତ ରାତି ଶୁଣିଥିଲେ। ଏଇ ଯେଉଁମାନେ ରତି ଆସିଛି ସେମାନେ ପାନ କରୁଛୁ ଏଇଟାକୁ, କଥା ଅମୃତମ ଶ୍ରବଣ ପୁଟି ସମୃତମ ପୁନନ୍ତି ତେ ବିଷୟ ବିଦୂଷିତା ସ୍ୱୟଂ। ଯେତେବେଳେ ଏଇଭଳି ଭାବରେ ପାନ କରିବେ ସେତେବେଳେ କ'ଣ ତାର ଫଳ ହେବ ନା, ତାଙ୍କର ହୃଦୟରେ ଯେଉଁ ବିଷୟ ବିଷୟ ସବୁ ରହିଛି ବା ବିଭିନ୍ନ ପ୍ରକାର ବିଷୟ ଆସକ୍ତି ସବୁ ରହିଛି ସେଥିରୁ ସେମାନେ ଶୁଦ୍ଧ ହେଇଯିବେ, ପୁନନ୍ତି ସଫା ହେଇଯିବେ, ଏବଂ ସଫା ହେଇଗଲା ପରେ କ'ଣ ହେବ ନା, ବ୍ରଜତୀତ ଚରଣ ସ୍ୱରୂପ ହୁଅନ୍ତି କ'ଣ, ସେହି ଭଗବାନ ପାଦ ପଦ୍ମଙ୍କୁ ଯିବେ ସେମାନେ, ବ୍ରଜନ୍ତି ଚାଲିବେ ଭଗବତ ଧାମକୁ ଚାଲିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସେଇ ନାମ नम ब्रह्म जपे चतुर्मुखे रे नम ब्रह्म जपे चतुर्मुखे रे नम शिव जपे पंचमुखे रे नम शिव जपे पंचमुखे नम नर जपे वीण मंत्रे नम नर जपे वीण हे मधुर हरिना मधुर हरिना मधुर हरिना नम जपत जपे ब्रज चलो रे नम जपत जपे ब्रज चलो रे भक्ति विनोद बोले रे भक्ति विनोद बोले रे भक्ति विनोद बोले रे हरे कृष्णा कृष्ण कृष्ण हरे 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 राम 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 हरे 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 कृष्ण 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 हरे हरे राम हरे राम 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 हरे हरे जनम मधुर हरि नाम अमृत यही नाम ब्रह्मा चतुर्मुखरे जप करुछंदी ଏବଂ ଶିବ ତାଙ୍କର ପଞ୍ଚମୁଖରେ ଜପ କରୁଛନ୍ତି ନାରଦ ମୁନି ତାଙ୍କ ବିନା ଯନ୍ତ୍ରରେ ଜପ କରୁଛନ୍ତି ଏବଂ ଆମେ ସମସ୍ତେ ମଧ୍ୟ ଭଗବାନ ନାମ ଜପ କରୁଛେ ଏହି ନାମ ଜପିକିରି ଆମେ ବ୍ରଜକୁ ଯିବା ଭଗବଦ୍ଧାମକୁ ଯିବା ଭକ୍ତି ବିନୋଦଟାକୁ ମଧୁର ହି ହରି ନାମ ମଧୁର ନାମ ହି ଭଗବାନଙ୍କର ଏବଂ ଏହିଭଳି ଭାବରେ ଆମେ ଯେଉଁ କହୁଥିଲୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏ କଥା ପରୀକ୍ଷିତ ମହାରାଜ ଦେଖିଲେ ସତ୍ୟ କଳିଯୁଗର ଅବସ୍ଥା ହେଉଛି ସେଇଟା କଳିଯୁଗରେ ସେ ଯେଉଁ ବୃଷଭକୁ ଦେଖିଲେ ଚାରି ପାହାଦରୁ ଗୋଟିଏ ପାହାଦ ରହିଛି ସେଇଟା ବି ମଧ୍ୟ ପ୍ରହାର କରୁଛି କଳି ସେ ରାଜା ବୋଲି ରହିଛନ୍ତି ସେମିତି କଳି ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ପ୍ରଶ୍ନ ପଚାରିଲେ କଷ୍ଟ ମାରି ତୁ କିଏ ମୋର ରାଜତ୍ୱରେ ଏଭଳି ଗାଭୀମାନଙ୍କୁ ବୃଷଭମାନଙ୍କୁ ତୁ ଦଣ୍ଡ ପ୍ରଦାନ କରୁଛୁ ମୁଁ ଥିବା ସମୟରେ ମୁଁ ଅଛି ତୁ ଏଭଳି ଭାବରେ କରୁଛୁ ମୋର ରାଜତ୍ୱରେ ତେଣୁ ସିଏ ଶରଣ ନେଲା କହିଲା ତାର ଯେଉଁ ରାଜା ଆସନ ପିନ୍ଧିଥିଲା ରାଜା ଡ୍ରେସ୍ ପିନ୍ଧିଥିଲା କରିଦେଲା ପ୍ରକୃତି ସେମିତି କଳି କଳି ବର୍ତ୍ତମାନ କଳି ସମୟ ଚାଲିଛି 5535 ବର୍ଷ ଯାଇଛି 432,000 ବର୍ଷ ରହିଛି କଳିର ପରିମାଣ ଆଉ ରହିଛି ଏତିକି ବର୍ଷ ତେଣୁ କଳି କହିଲା ସାର୍ ମୋର ସମୟ ଆସିଗଲା ମୋତେ କିଛି ସ୍ଥାନ ଦିଅନ୍ତୁ ମୁଁ ଗତକାଲି କହୁଥିଲି ଏଇଟା ତେଣୁ କଳି ଯୁଗକୁ ଆମେ ଯେଉଁ କହିଥିଲେ ଚାରୋଟି ସ୍ଥାନ ଦେଇଥିଲେ ଇଏ ଶୁଣିକିରି ସନକ ଋଷି ପଚାରୁଛନ୍ତି କାହିଁକି ସେ ତାଙ୍କୁ ହତ୍ୟା ନକଲେ ପରୀକ୍ଷିତ ମହାରାଜ ଚାହିଁଥିଲେ କଳିକୁ ଦମନ କରିଦେଇଥାନ୍ତେ ହତ୍ୟା କରିପାରିଥାନ୍ତେ ତାଙ୍କର ଶକ୍ତି ଥିଲା କିନ୍ତୁ ସେ କାହିଁକି ତାଙ୍କୁ ଆଲାଉ କଲେ କଳିଯୁଗକୁ ଆଲାଉ କଲେ କାହିଁକି ନା କଳିଯୁଗରେ ଯଦିଓ ବହୁତ ପ୍ରକାର ଦୋଷ ରହିଛି ଦ୍ୱାଦଶ ସ୍କନ୍ଦ ଭାଗବତମରେ କଳିର ଦୋଷ ବିଷୟରେ ବର୍ଣ୍ଣନା କରାଯାଇଛି ଗୋଟେ ସମୁଦ୍ର ଭଳି କିନ୍ତୁ କଳିର ଦୋଷ ଥିଲେ ମଧ୍ୟ ବହୁତ ଭଲ ଗୁଣ ଗୋଟେ ରହିଛି ମଧ୍ୟ କ'ଣ ସେଇଟାକୁ କହୁଛନ୍ତି ସୁଖଦେବ ପରୀକ୍ଷିତ ଆମର କିଏ ସୁଖ ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦ ଋଷିଙ୍କୁ ସେ କହୁଛନ୍ତି ନାନୁ ଦ୍ୱେଷ୍ଟି କଳିଙ୍ଗ ସମ୍ରାଟ ସାରମେବ ସାରଭୃତ ଯେମିତି ମହୁମାଛି ସବୁ ଫୁଲରୁ ସାରଟିକୁ ସଂଗ୍ରହ କରେ ମହୁଟାକୁ ସଂଗ୍ରହ କରେ ସେଇଭଳି ଭାବରେ ଇଏ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ସାରଟିକୁ ଗ୍ରହଣ କରେ ସବୁ ଜିନିଷରୁ ସାରଟାକୁ ଗ୍ରହଣ କରନ୍ତି କଳି ଜିନିଷରେ ମଧ୍ୟ ସାର ଜିନିଷ ବସ୍ତୁ ରହିଛି ସେଟା କ'ଣ ନା କୁଶଳାଣୀ ଆସୁ ସିଦ୍ଧନ୍ତି ନେତରାଣୀ କୃତାନିଜ ଧର୍ମ କାର୍ଯ୍ୟ କଳିଯୁଗରେ ଖୁବ୍ ଶୀଘ୍ର ଜଣେ ସଫଳତା ପ୍ରାପ୍ତ ହୋଇଯିବ ଧର୍ମ କାର୍ଯ୍ୟରେ ଖୁବ୍ ଶୀଘ୍ର ଆସୁ ସିଦ୍ଧନ୍ତି ଶବ୍ଦରେ ଅର୍ଥରେ ଆମର ଶ୍ରୀଧର ସ୍ୱାମୀ ଆଚାର୍ଯ୍ୟ ଟୀକାରେ କହିଛନ୍ତି ସଂକଳ୍ପ ମାତ୍ରଣ ସିଦ୍ଧନ୍ତି ଆମେ ଯଦି ମନରେ ଚିନ୍ତା କରିଦେବା ଆଜି ଟିକେ ଯିବା ଜଗନ୍ନାଥ ମନ୍ଦିରକୁ ଯିବା ଟିକେ ମୁଣ୍ଡିଆଟେ ମାରିବା ଏସବୁ କରି ଚିନ୍ତା କରିଥିଲେ କିନ୍ତୁ ହେଇପାରିଲା ନାହିଁ କିନ୍ତୁ ତାର ଫଳ ପାଇଗଲେ କଳି ଯୁଗରେ ଏଇ ଭଲ ଗୁଣ ରହିଛି କଳି ଆସୁ ସିଦ୍ଧ ନିତରାଣୀ କୃତାନିଜ କିନ୍ତୁ ଇତରାଣୀ କହିଲେ ଅଧର୍ମ କାର୍ଯ୍ୟ ଚିନ୍ତା କରିଦେଲେ ତାର ଫଳ ଆମେ ପାଇବା ନାହିଁ କୃତାନିଜ ତାକୁ ଶରୀର ଦ୍ୱାରା କଲେ ହିଁ ଯାଇକି ତାର ଫଳ ପାଇବା ଏ କଳି ଯୁଗରେ ଏ ଭଲ ଗୁଣଟି ରହିଛି ସେଥିପାଇଁ ସେ ତାକୁ ଆଲାଉ କଲେ ତାକୁ ଚାରୋଟି ସ୍ଥାନ ଦେଲେ ପୁଣି ଆଉ ଗୋଟେ ସ୍ଥାନ ଦେଲେ ତେଣୁ ସେ ସୁନା ଆମେ ତ କହିଥିଲେ ଏହିଭଳି ଭାବରେ ସତ୍ୟଯୁଗରେ ଭାଗବତ ଏକାଶକନ୍ଦରେ କହିଛନ୍ତି ନବଯୋଗେନ୍ଦ୍ର କହିଛନ୍ତି ରାଜାନିମିଙ୍କୁ ଅନ୍ୟ ଯୁଗର ଲୋକମାନେ ପଞ୍ଚମଧ୍ୟରେ ସେଗୁଡ଼ି ଅଛନ୍ତି କ୍ରିତାଦିଶୁ ପ୍ରଜା ରାଜନ୍ ହେ ରାଜନ୍ ରାଜନିମି कृतादि सु कहले सत्य कृत युग कहे सत्य युग कहुए कहीं सत्य युग जहाँ चिंता करा फल मिलजी कृता जहाँ संकल्प कर फल प्राप्त से कृत सब व्यवहार कर कृत युग से कृतादिशु फल प्रजाराजन से लोक मान आदिशु कहले सत्य त्रेता द्वापर ये युग लोक मैंने प्रजादिशु राजन कड़ इच्छा संभवा कड़ युग से चाहती प्रभु आम गोटे कल युग में मनुष्य जन्म दिंत कि कड़ इच्छा संभव कहीं कड़ खड़ भविष्य नारायण पारायण कल युग में बहुत नारायण भक्त सब आसवे नारायण पारायण भगवान भक्त सब आसवे संगलाभ करुगर आसवर उद्देश्य हूँ खूब सहजरे भगवान से प्राप्त हो जाए तृतीय युग सत्य युग जो भगवान प्राप्त होगापी हजार हजार वर्ष ध्यान करुले त्रेता युग भगवान प्राप्त होगापी विभिन्न प्रकार बहुत बहुत अर्थ व्यय कर यज्ञ करुले द्वापर युग बहुत प्रकार जो परिचर्या करुले पूजापूजी करुले बहुत प्रकार दरकार वस्तु सब दरकार कितु कल युग में किसी सुविधा ना कि नीचे असुविधा ना केवल नाम कीर्तन कलौ कलौ तो हरि कीर्तना कल युग केवल भगवान नाम कीर्तन करी जड़े ए कलर दोष को पार हो जाए भगवान प्राप्त बहुत सहजरे तेणु कहगला आमर ब्रह्म नारद पुराण में वर्णना कर ब्रह्म नारद ना कौन मैंने वर्णना कर बृहत नारद पुराण में हरेन्नाम 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 केवल कलौ नास्ते 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 गतिरण्यथा कड़ी संतन महामंत्र अच्छे हरे कृष्णा 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 हरे 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 राम 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 हरे इति षोडशकम् नामम् कड़ी कर्मस नाशनम नात्र परतर पाय सर्व वेदेषु दृश्यते से महामंत्र कह गए षोड़ी नाम ये षोड़ी वेदरे आठ आउ किसी उन्नतर उपाय ना ये कड़ी संतन उपनिषद वर्णना कर बृहत नारद पुराण में वर्णना कर तीन थर कहगला हरेन्नाम 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 केवल तीन थर कहगला कहीं चैतन्य चरितामृत वर्णना कर कलिकाड़े नाम रूपे कृष्ण अवतार कलि युगरे भगवान कृष्ण भगवान कृष्ण अवतार ना केवल यही सप्तम मन अठाईसम द्वाप कड़ी भगवान महाप्रभु आसिले ना अन्न कड़ी भगवान आसती ना कड़ी से भगवान गोटे नाम हो त्रिजुग भगवान केवल केतु गोटे थर आसती से छन्न बयस आसती तेणु भगवान जो अन्य युगर लीला अवतार करती कली युग से सब करते ना से भगवान गोटे नाम हो त्रिजुग तेणु कलिका नाम रूप से भगवान अवतार ग्रहण नाम रूपे कलिका नाम रूपे कृष्ण अवतार नाम है सब जगत निस्तार समस्त जगत ये नाम माध्यम निस्तार प्राप्त हम दाढ़ लगे हर नाम उक्ति तीन बार जैसे कह तीन थर कहीं कहले गोटे थर तो कहले एका कथा तीन थर कहीं कहले ना दाढ़ लगे दाढ़ लगे मानने दृढ़ता दृढ़ता स्थापन करने दाढ़ लगे हरे नाम कृष्ण नाम हरे नाम उक्ति तीन बार जड़ रूप बुझा जाए पुनः एव का ठीक अच्छे तीन थर कहले हरे नाम हरे नाम हरे नाम पुणी एव कहीं कहले ना जो मैंने जड़ लोक जो मैंने बहुत नीच स्तर अच्छा मूर्ख एकदम मूर्ख बुझीपरि ना पुणी एव शब्द कहगला कथा बुझे ना एव निश्चिंत भाव ग्यारंटी जड़ लोक बुझा पुनः एव का अच्छा पुणी कहीं केवल बोली कहले हरे नाम हरे नाम हरे नाम एव केवलम केवल पुणी कहीं कह केवल कह उदेश केवल शब्द पुनरपि निश्चय करण पुण थे निश्चय करने कौन सी उपाय ना दृढ़ करने कारण हूँ ज्ञान जोग तप आदि कर्म निवारण आम चिंता करेंगे ना ज्ञानी मान चिंता ज्ञान मार्ग अच्छी अष्टांग योगी मान चिंता करेंगे अष्टांग योग रही आय विभिन्न तपस्वी मान सब रही कह तपस्या रही ना ना सेटा को निवारण करने ये भाव तीन थर कहगला एव कहगला केवल कहगला ज्ञान जोग तप आदि कर्म निवारण अन्यथा जे माने किंतु ये सब कहला सत्य मध्य बहुत लोग अच्छा अन्यथा मानवे अन्यथा जे न माने जे माने तार नाई निस्तार तार केवल उद्धार हो पार ना ସେଥିପାଇଁ ନାହିଁ 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 ଏ ତିନ ଏବ କାର ନାସ୍ତି ହେବ ନାସ୍ତି ହେବ ନାସ୍ତି ହେବ ସେଥିରେ ଗୋଟିଏ ଥର ଏବେ କହିଲେ ଏଠି ତିନି ଥର ଏବେ କହିଲେ ହରେ ନାମ ହରେ ନାମ ହରେ ନାମ ଏବ ଗୋଟିଏ ଥର କହିଲେ ଏଠି ତିନି ଥର ନାସ୍ତି ହେବ ନାସ୍ତି ହେବ ନାସ୍ତି ହେବ ତିନି ଥର ନାହିଁ 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 ଏ ତିନ ଏବେ କାର ଅନ୍ୟ କୌଣସି ଉପାୟ ନାହିଁ ନାହିଁ ତିନି ଏବେ କାର ତେଣୁ ଏଇଭଳି ଭାବରେ କଳିଯୁଗରେ ଏକମାତ୍ର କଥା ହେଉଛି ଭଗବାନ ନାମ ତେଣୁ ଏଇଭଳି ଭାବରେ କଳିଯୁଗରେ ସବୁ କଥା ରହିଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିବେ ପରୀକ୍ଷିତ ମହାରାଜ ସେ ପାନ କରିବେ ଆମକୁ କିଛି ସୁଯୋଗ ମିଳିଲା ଆମେ କିଛି ପାନ କଲେ କିଛି କଥାକୁ ଅମୃତକୁ ଏବଂ ଜଗନ୍ନାଥ ମଧ୍ୟ ଭଗବାନ ତାଙ୍କର ଖାଦ୍ୟ ଗ୍ରହଣ କଲେ ଭଗବାନ ପ୍ରସାଦ ପରିଣତ ହେଇଗଲା ବର୍ତ୍ତମାନ ଆମେ ପ୍ରସାଦ ପ୍ରାପ୍ତ ହେବା ଏଇଭଳି ଭାବରେ ଆତ୍ମାର ଆହାର ହେଇଗଲା ବର୍ତ୍ତମାନ ଭାଗବତ ହେଉଛି ଆତ୍ମା ସବେ ପୁଂସା ବର ଧର୍ମ ଯତ ଭକ୍ତିର ଦୁଃଖ ଯେ ଏତିକି ପ୍ରତି ଆତ୍ମା ସୁପ୍ରସିଦ୍ଧି ଇ ଆତ୍ମାର ଆନନ୍ଦ ଆତ୍ମାର ଆହାର ଏଇଟା ଆମେ ଆତ୍ମାର ଆହାରଟା ଆଗେଇ ନେଉଛେ ତାପରେ ଶରୀରର ଆହାର ଦେଉଛେ କାର୍ଟା ଯଦି ନଷ୍ଟ ହେଇ ମାନେ ଇଏ ହେଇନାହିଁ କିଆର ନିଆଯାଏନି ସଫାସଫି କରାଯାଏନି କିନ୍ତୁ ଠିକ ଡ୍ରାଇଭର ଠିକ୍ ଅଛି ସେ ଗାଡ଼ିକୁ ନେଇଯିବ ଚଢ଼େଇ ନେବ କିନ୍ତୁ କାହାକୁ ଚିକ୍ଚାକ୍ କରିକି ରଖା ହେଇଛି କିନ୍ତୁ ଡ୍ରାଇଭର ଖାଇବାକୁ ପାଇନି ସେ କ'ଣ ଗାଡ଼ି ଚଲେଇ ପାରିବ ଲୋକମାନେ କ'ଣ କରୁଛନ୍ତି ନା ପଞ୍ଜୁରୀ ଭିତରେ ଯେଉଁ ଶୁଆ ରହିଛି ପଞ୍ଜୁରୀକୁ ଚିକ୍ଚାକ୍ ଚିକ୍ଚାକ୍ କରିକି ରଖୁଛନ୍ତି କିନ୍ତୁ ଶୁଆକୁ ଖାଇବାକୁ ଦେଉନାହାନ୍ତି ଆଉ କ'ଣ ସେ ଶୁଆ କ'ଣ ବଞ୍ଚିବ ପଞ୍ଜୁରୀ ଯେତେ ଯତ୍ନ ନେଲେ ସେଇଭଳିଆ ଲୋକମାନେ ସକାଳୁ ଉଠି ଦୌଡ଼ାଦୌଡ଼ି କରି କେତେ କ'ଣ କରୁଛନ୍ତି ଫ୍ରୁଟ୍ସ ଫ୍ରୁଟ୍ସ ଖାଇକି ସବୁ ପ୍ରକାର ଡାଏଟ୍ ଫାଏଟ୍ କରି କେତେ କ'ଣ କରୁଛନ୍ତି ଶରୀରର ଯତ୍ନ ନେଉଛନ୍ତି କିନ୍ତୁ ଆତ୍ମା ସମ୍ବନ୍ଧ ଜ୍ଞାନ ନାହିଁ କ'ଣ ହବ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହା ସଂସାରେ ବହୁଦୁସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଭଗବାନ ଭଜନ କରିବେ ସେମାନେ ଆତ୍ମା ବିଷୟରେ ପ୍ରଥମେ ଗୁରୁତ୍ୱ ଦେବେ ଆତ୍ମା ହେଉଛି ମୁଖ୍ୟ ଶରୀରଟା ଯେତିକି ଆବଶ୍ୟକତା ସେତିକି ଆମେ ପୂରଣ କରିବା କିନ୍ତୁ ଯେତେ ଯାହା କଲେ ମଧ୍ୟ ଶରୀର ଯେମିତି ହେଲେ ରୋଗଗ୍ରସ୍ତ ହେବ ବାର୍ଦ୍ଧକ୍ୟଗ୍ରସ୍ତ ହେବ ମୃତ୍ୟୁବରଣ କରିବ ଯେତେ ଯାହା କଲେ ମଧ୍ୟ କିନ୍ତୁ ଶରୀରକୁ ନେଗ୍ଲେକ୍ଟ କରିବା ପାଇଁ କୁହାଯାଉ ନାହିଁ ଯାହା ଦରକାର କର କିନ୍ତୁ ଆତ୍ମାକୁ ନେଗ୍ଲେକ୍ଟ କର ନା ଆମର କହିବାର ଉଦ୍ଦେଶ୍ୟ ହେଉଛି ସେଇଟା ତେଣୁ ସକାଳୁ ଉଠିଲେ ଭଗବାନ ନାମ ନିଅ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଆମର ଇସ୍କନରେ ସାରା ପୃଥିବୀରେ ସକାଳୁ ଉଠିଲେ ଆତ୍ମାର ଖାଦ୍ୟର ବ୍ୟବସ୍ଥା କରାଯାଇଛି ତାପରେ ଶରୀରର ଆବଶ୍ୟକତା ଭଗବାନଙ୍କୁ ସେବାରେ ରହିଲେ ଭଗବାନ ଯେଉଁ ଭୋଗ ଲାଗିଲା ସେଇଟା ପ୍ରସାଦ ହେଇଗଲା ସେ ଶରୀରର ଆବଶ୍ୟକତା ପୂରଣ କରିଦେବ ଆତ୍ମାର ଆବଶ୍ୟକତା ପୂରଣ କରିଦେଲା ମାନେ ଶରୀରର ଆବଶ୍ୟକତା ଅଟୋମେଟିକାଲି ଫୁଲଫିଲ୍ ହେଇଯିବ ତେଣୁ ଏହିଭଳି ଭାବରେ ଆମର ଭଗବାନ କଥା ସଙ୍ଗେ ସଙ୍ଗେ ଭଗବାନଙ୍କର ଭୋଗ ଲାଗିଗଲା ଏବଂ ପ୍ରସାଦ ରେଡ଼ି ହେଇଗଲା ଯେଉଁମାନେ ଭଗବାନ ଭୋଗ ତିଆରି କଲେ ସେମାନେ ମଧ୍ୟ ଭଗବାନ ସେବା କଲେ କଥା ଶୁଣିକିରି ଭଗବାନଙ୍କ ସେବା କଲେ ଭୋଗ ଲଗେଇଲେ କଲେ ସବୁ କଲେ ଭଗବାନଙ୍କର ସକାଳୁ ଉଠିକି ସାଢ଼େ ଚାରିଟାରୁ ମଙ୍ଗଳା ଆଳତୀଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାର ଦର୍ଶନ ଆଳତୀ ଇତ୍ୟାଦି ସବୁ ରହିକିରି ଭଗବାନଙ୍କ ସେବା ଇଏ ଆତ୍ମା ଆତ୍ମାର ଆବଶ୍ୟକତା ପୂରଣ ହେଉଛି ଆତ୍ମା ଏଇଥିରେ ଆନନ୍ଦିତ ହେବ ଆଉ ଯେତେ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କି ଯେତେ ଆମେ ଶରୀରକୁ ଯେତେ ରୁଚି ମସଲା ଶରୀରକୁ ବହୁତ ଟଙ୍କା ରୋଜଗାର କରି ଶରୀରକୁ ବହୁତ ପ୍ରକାର ଆମୋଦ ପ୍ରଦାନ କଲେ ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହେଇପାରିବେ ନାହିଁ ଆତ୍ମା ବିଷୟରେ ଯଦି କିଛି କରୁନାହାନ୍ତି ତାହେଲେ ସିଏ ତାଙ୍କର ଜୀବନ ମୃତ ଜୀବନ ବି ମୃତ ହିସ ଗୋଟେ ଶ୍ଳୋକ ଅଛନ୍ତି ମନୁଷ୍ୟ ଜନ୍ମ ଉଦ୍ଦେଶ୍ୟ ଏଇଟାକୁ କହୁଛନ୍ତି ମା ଦେବହୂତୀ କହିଛନ୍ତି ତାଙ୍କ ସ୍ୱାମୀ କର୍ଦ୍ଦମୁନି କହିଛନ୍ତି ନେହ ଯତ୍ କର୍ମ ଧର୍ମାୟ ଯେଉଁ କର୍ମ କରୁଛନ୍ତି ସେ କର୍ମ ଦ୍ୱାରା ଜଣେ ଧର୍ମ ଧର୍ମ ଆଚରଣ କରିବେ ନେହ ଯତ୍ କର୍ମ ଧର୍ମାୟ ନ ବିରାଗାୟ କଳ୍ପତେ ଯେଉଁ ଧର୍ମ ଆଚରଣ କରିବେ ସେ ଧର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ସେମାନେ ବୈରାଗ୍ୟ ପ୍ରାପ୍ତ ହେବେ କିନ୍ତୁ ଯଦି କର୍ମ କରିକି ସେମାନେ ଧର୍ମ ଗ୍ରହଣ କରୁନାହାନ୍ତି ଧର୍ମ ଗ୍ରହଣ କରିକି ଯଦି ବୈରାଗ୍ୟ ଆଚରଣ କରୁନାହାନ୍ତି ନ ବିରାଗାୟ କଳ୍ପ ନ ତୀର୍ଥପଦ ସେବା ହେଇ ଯଦି ବୈରାଗ୍ୟ ଆଚରଣ ହେଲା କିନ୍ତୁ ତୀର୍ଥପଦ ସେବା ହେଲା ନାହିଁ ଭକ୍ତଙ୍କର ସାଧୁମାନଙ୍କର ସେବା କଲେ ନାହିଁ ତାହେଲେ ଜୀବନ ବି ମୃତ ହେଇଛ। ସେ ଆମେ କହିବା ସେ ଜୀବିତ ଅଛି ନା ନା? ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯଦିଓ ଏଇଟାକୁ ମା ଦେବତୀ କହିଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଆମେ କହିବା ସେ ଜୀବନ ପ୍ରାପ୍ତ ହେଇନି, ସେ ମୃତ। ସେ ଜୀବନ ଜିଗିରି ମଧ୍ୟ ମୃତ। ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନବଦିଆ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନବଦିଆ, ଜାଣିଆ ଶୁଣିଆ ବିଷ ଖାଇନୁ, ଜାଣିଆ ଶୁଣିଆ ବିଷ ଖାଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ। ବୋଲକେର ପ୍ରେମ ଧନ ହରି ନାମ ସଂକୀର୍ତ୍ତନ, ବୋଲକେର ପ୍ରେମ ଧନ ହରି ନାମ ସଂକୀର୍ତ୍ତନ, ରତିନ ଜନି ଲକେ ନେତା, ରତିନ ଜନି ଲକେ ନେତା, ସଂସାର ବିଷମରେ ଜୀବନୀ ସିଆ ଜଳେ, ସଂସାର ବିଷମରେ ଜୀବନୀ ସିଆ ଜଳେ, ଯୋଡ଼ାଇଛେ ନା କହିନୁ ପାହାଡ଼, ଯୋଡ଼ାଇଛେ ନା କହିନୁ ପାହାଡ଼, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ। ବ୍ରଜେନ୍ଦ୍ର ନନ୍ଦନ ଦେଇ ସତୀସୁତ ହୈଲ ସେଇ, ବ୍ରଜେନ୍ଦ୍ର ନନ୍ଦନ ଦେଇ ସତୀସୁତ ସେଇ, ବଳରାମ ହୈଲ ନିତା, ବଳରାମ ହୈଲ ନିତା, ଦିନ ହି ନଗତ ଥିଲ ହରି ନାମେ ଉଚ୍ଚରିଲ, ଦିନ ହି ନଗତ ଥିଲ ହରି ନାମେ ଉଚ୍ଚରିଲ, ତାର ସାକ୍ଷୀ ଜଗାଇ ମାଲା, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ। ହା ପ୍ରଭୁ ନନ୍ଦ ସୁତ ବୃଷଭାନୁ ସୁତ ଦୂତ, ହା ପ୍ରଭୁ ନନ୍ଦ ସୁତ ବୃଷଭାନୁ ସୁତ ଦୂତ, କରୁଣା କର ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ। ଜୟ ଗୌରନି ତାୟ, ଗୌରନି ତାୟ, ଗୌରନି ତାୟ, ଗୌରନି ତାୟ, ଗୌରନି ତାୟ, ଜୟ ସଚ୍ଚିନନ୍ଦନ, ଜୟ ସଚ୍ଚିନନ୍ଦନ, ସଚ୍ଚିନନ୍ଦନ, ଗୌର ହରେ, ଜୟ ସଚ୍ଚିନନ୍ଦନ, ଗୌର ହରେ, ଜୟ ଜଗନ୍ନାଥ, ଜୟ ବଳଦେବ, ଜୟ ଜଗନ୍ନାଥ, ଜୟ ବଳଦେବ, ଜୟ ସୁରକାମ, ଜୟ ସୁରକାମ, ଜୟ ସୁରକାମ, ଜଗନ୍ନାଥ ସ୍ୱାମୀ ନାୟନ ବସରାମୀ, ଜଗନ୍ନାଥ ସ୍ୱାମୀ ନାୟନ ବସରାମୀ, ନାୟନ ବସରାମୀ ମୋର ତୁମେ, ନାୟନ ବସରାମୀ ମୋର ତୁମେ, ରାଧା କୃଷ୍ଣ ରାଧା କୃଷ୍ଣ ରାଧା, ରାଧା କୃଷ୍ଣ ରାଧା। Thank you.